नमो भगवते वासुदेवाय। श्रीमद्भगवद गीता तृतीय अध्याय 22 श्लोक को आज मैंने पाठ करवा। पूर्व श्लोक भगवान श्रीकृष्ण अर्जुन को कर्म करिवार जो प्रथा बा उन्नत अधिकार किभली मैंने कर्म करती, चनकादि ऋषि मैंने किभली कर्म करके आमको शिखी दे जाती, जजता आचार्य श्रेष्ठ तत्त रोजना सबुबले जे व्यक्ति निजपाई कर्म करे ता नुहे, जब आम देखिए जो देश सेवा कर जो निज जातिर सेवा कर चिंता करते गोटे देश चिंता कर से देश कम करा द्वारा निज कम भी हो जाए किसी लोक साहय करेंगे। जदि गोटे देश गोटे भास्ट विजन नहीं कि गोटे ब्रॉड विजन नहीं तुम कम कर सपोर्ट मिले तो भगवान अच्छे भगवान सेवा तुमको भी सपोर्ट मिले। गोटे देश किए कर गोटे जाति ऑटोमेटिक लोक सपोर्ट कर कर्मटा लोक मैंने जमी अर्जुन युद्ध करवा किसी आवश्यक ना से जन जहाँ कहते ज्ञानी व्यक्ति तो भगवान को युद्ध कर कहीं युद्ध कर ना तुम क्षेत्र जेहेतु तुम धर्मटा तुम आचरण न कले परवर्त अवस्था गोटे परंपरा रही है। अर्जुन क्षेत्र हो युद्ध करना तो नहीं जो कर्म परंपरा रही समाज क्षति क्षतिकारक हम सब निजपाई किसी कर समाज किसी कर सब भक्ति जगरे जो मैंने महात्मा मान रही ये गोटे मठ करवा मंदिर करवा ये सब जमी आटाचमेंट जहाँ गोटे गोटे प्रत्यमान हो आटाचमेंट भाया आसक्ति भाया किसी करार ना से जेको स्थान रही भजन करें जार विषय लालसा अच्छी से जो स्थान को जो गोटे समस्या हो मठ रही समस्या तो घर रही भी समस्या से भागवत जड़भूत महाराज प्रसंग से कथा ही रही जार इंद्रिय संयम ना बा जो मैंने असंजत बण भितर को छाड़ देखा नगर तक आ नगर बास कर लोक भी हूँ अरण्य इंद्रिय संयम रही विषय लालसा जा समस्या जीवन जो समस्या सृष्टि होम तो रही तेरे आउ गोटे जिनस आड हो विषय लालसाटा विषय प्रति लालसा रहा मैंने तुम जेको जगह जहाँ जिते विषय प्रति लालसा रही विषय भितर सब जाऊँ धन नारी अर्थ प्रतिष्ठा पर्यन विषय लालसाटा जहाँ जिते रही प्रोब्लेम फेस कर पड़ो से क्यों स्थान रो जहाँ भी ना कौन समस्या समाधान ना मनुष्य को भगवान जमीन जन्म देखते गोटे मनुष्य शरीर में बचाप किसी असुविधा कारण अलग प्राणी मान बहुत परिश्रम कले कि खाया मिले मनुष्य को पड़े मनुष्य सब कुछ रही बुद्धि रही ज्ञान रही बल रही विभिन्न कर्म कर गोटे पक्षीटा कौन कर्म कर कुकुर डाली तो खाइब ना मिले से कौन कर सेकेंड ऑप्शन ना जिते पशुपक्षी अच्छे तुम देख सेकेंड ऑप्शन किसी लाइफ में ना सो गोटे गोटे ऑप्शन जो सीजन में जमी खाया कथा सेमती खाइए सेकेंड ऑप्शन किसी ना आज जोर वर्षा झड़ हो मैंने गोटे कुआ खाई ना से बाहर को बाहर जापर ना मणिहाड़ जोड़े खाइद से कौट चोड़ा रखी थोड़ा चाउल रखी थे कौट कौन रखी थे सब मनुष्य किसी गोटे ऑप्शन रही सब मनुष्य बचाटा बहुत किसी कष्ट नुहे आ भगवान मनुष्य बचाप प्रकृति देते प्रकृति को नष्ट न कर गरीब लोक मैं बर्षा दिन में किसी हमी पनीपरिया कष्ट बना बात्या बर्षा दिन में लोक मान सर्टेज बढ़े कहीं धानटा जहाँ सब थाए धान चाउल से सब धान गुड़ा जहाँ था सब बुणी देते आ कम भी मिले बाड़ी देख सब पाल छतु होता बाली छतु होता कौन से कखारु पानी कखारु आमर पचीज बोली जो कखार गुडा आम जो कखारु कौच तुम बैती कखारु जोड़ा से पचीज लोक मान शिकार आमर कौन ना से चाल उपर सब मड़े दूसरे बचाप मनुष्य बहुत अप्सन अच्छे पर गोटे पर नहीं हाइब्रिड हो गला मनुष्य बचाप बहुत अप्सन पशुपक्षी मान देख किसी अप्सन ना गोटे वर्षा ना गोटे बगा किसी खाई से गाई पचर बुल टिंग टे झिटिका टे खाइब ना बचिक रो आज वर्षा झड़ बात्या हो मैंने से गोटे दिन उपवास रोक से सिम्टम्स जना पड़ना ଯଦି ସେମାନେ ଜାଣିପାରନ୍ତି କିଛି କରିପାରିବେନି, ପଶୁପକ୍ଷୀମାନେ ଜାଣିପାରିବେ ବାତ୍ୟା ହବ ବନ୍ୟା ହବ, କିନ୍ତୁ କରିବେ କ'ଣ? କେବଳ ଗୋଟେ ଦୁଇଟା ଏଇ ପିମ୍ପୁଡ଼ି ଫିମ୍ପୁଡ଼ି କିଛି ଜାଣନ୍ତି, ସଂଗ୍ରହ ବୁଦ୍ଧି ସେମାନଙ୍କର ଟିକେ ରହିଛି। ପଶୁପକ୍ଷୀ ଭିତରେ କେତେଟା ଜନ୍ତୁ ଅଛନ୍ତି ମାନଙ୍କର ସଂଗ୍ରହ ବୁଦ୍ଧି ରହିଛି, ନହେଲେ ପ୍ରାୟ ସମସ୍ତେ ନେଚର ଉପରେ ଡିପେଣ୍ଡ କରନ୍ତି, ସେମାନେ କିନ୍ତୁ ବଞ୍ଚିଯାଉଛନ୍ତି। ଏଇ ବାସ ସେମାନେ କିନ୍ତୁ ବଞ୍ଚୁଛନ୍ତି। ମଣିଷ ପାଇଁ ବଞ୍ଚିବାର ବିଶ୍ୱ ଲାଳସାଟା, ଏଇ ଯେଉଁ ବୈଜ୍ଞାନିକ କୌଶଳ ଯାହା ସବୁ ବାହାରିଛି ବର୍ତ୍ତମାନ, କ'ଣ ବିଶ୍ୱ ଲାଳସାଟାକୁ ବଢ଼ିବା ପାଇଁ ମଣିଷ, ମଣିଷର ଏଇଟା କିଛି ଦରକାର ନଥିଲା। ଇଲେକ୍ଟ୍ରିସିଟି ବି ନଥିଲା ଲୋକମାନଙ୍କର, ପୂର୍ବରୁ କିରୋସିନ ବି ନଥିଲା, ଇଲେକ୍ଟ୍ରିସିଟି କିରୋସିନ ପୂର୍ବର ଅବସ୍ଥା ଥିଲା। ଏ ଯେଉଁ କ'ଣ ଗାଁ ଗହଳିରେ ସବୁ ଜଡ଼ା ତେଲ ଜାଳୁଥିଲେ, ତାର ପୂର୍ବ ଅବସ୍ଥା ଦେଖିବାକୁ ଯିବା, ଟ୍ରାଇବାଲ ଯେଉଁମାନେ ପୁରା ଜଙ୍ଗଲ ରହୁଥିଲେ, ତା ପୂର୍ବରୁ ଯେତେବେଳେ ଜଡ଼ା ତେଲ ଫେଡ଼ା ତେଲ ଲୋକ ୟୁଜ୍ ନ କରୁଥିଲେ, ସନ୍ଧ୍ୟା ପୂର୍ବରୁ ସେମାନେ ତାଙ୍କ କାମ ସବୁ ସାରିଦେଉଥିଲେ। ଆଉ ସେମାନଙ୍କର ଆଖି ଏତେ ଶକ୍ତି ଥିଲା, ଆଇ ପାୱାରଟା ବି ଏମିତି ଥିଲା, ମୁଁ ଦିନେ ଚିନ୍ତା କରୁଥିଲି ନା ଲୋକମାନେ ଆମ ଆଖି ଶକ୍ତି ଗୁଡ଼ା ଗୋଟେ ପଳଉଛୁ କୁଆଡ଼େ, ତ ମୋର ମନେ ଅଛି ମୁଁ ଜହ୍ନ ଆଲୁଅରେ ପଢ଼ିପାରୁଥିଲି। ମୁଁ ଗୋଟେ ଛୁଆ କହିଲି ତୁ ଜହ୍ନ ଆଲୁଅରେ ପଢ଼ିପାରିବୁ, କହିଲା ନା ଆମେ ଜହ୍ନ ଆଲୁଅରେ ପଢ଼ୁଥିଲୁ, ପୁରା ପଢ଼ି ହଉଥିଲା। ଆଉ ସେତେବେଳେ ଏତେ ପରିବେଶ ଏତେ କ'ଣ କୁହନ୍ତି ବାୟୁମଣ୍ଡଳ ଏତେ ଶୁଦ୍ଧ ଥିଲା, ଜହ୍ନମାନଙ୍କର କିରଣଟା ପୁରା ଏତେ ସ୍ୱଚ୍ଛ ଥିଲା, ଆଉ ଆଖିରେ ପାୱାରଟା ସେମିତି ଥିଲା। ଏଇ ଯେଉଁ ଗୋଟା ଆସିଲା, ଏଇ ଯେଉଁ ବଲ୍ବ ଗୁଡ଼ା ବେଶୀ ଲୋକ ଚଷମା ନେଇଗଲା, ଏଇ ବଲ୍ବ ଯୁଗ, ଏଇ ଯେଉଁଟା କ'ଣଟା କହୁଛ ଏଲ୍ଇଡି ବଲ୍ବ, ଯେଉଁ ହ୍ୱାଇଟ୍ ଲାଇଟ୍, ହ୍ୱାଇଟ୍ଟା ମଣିଷର ଲାଇଟ୍ ନୁହେଁ ନା, ସୂର୍ଯ୍ୟକିରଣ ଯେଉଁ କଲର୍ ଆମ ଲାଇଟ୍ଟା ଆମ ଆଖିକି ସେଇ କଲର୍ଟା ଦରକାର, ସେଟା 100 ୱାଟ୍, ଏଇ ଯେଉଁ 10 ଟଙ୍କିଆ ବଲ୍ବ, ସେ ଲାଇଟ୍ଟା ଆମର ଆଖିକି ଦରକାର। କିନ୍ତୁ ଖର୍ଚ୍ଚ ହବ, ଖର୍ଚ୍ଚ ହେଲା ବୈଜ୍ଞାନିକ ତିଆରି କଲେ, ମଣିଷ କଣା କରିବା ନାହିଁ, ବାହାର କରିଦେଲା ଏଇଟା, ଏଇଥିପାଇଁ ଆଖି ଖରା ନା। ଆଉ ତୁମେ ଦେଖ ଏ ଲାଇଟ୍ ସେ ଲାଇଟ୍ ପୁରା ବହୁତ ଅନ୍ତର, ଏଗୁଡ଼ାକ କେମିତି ତୁମକୁ ଲାଗୁଛି ଏଗୋଟେ ଧଳା ଦେଖାଉଛି ନା, କିନ୍ତୁ ସେ ଲାଇଟ୍ ପଡ଼ିବ ତୁମେ, ତୁମ ଆଖି କିଛି ପେନ୍ ହବନି। ସେଟା ବର୍ତ୍ତମାନ ବ୍ୟବହାର କରିବ, ବ୍ୟବହାର ତୁମ ଜମ୍ବାଡ଼ି ବିକ୍ରି ହେଇଯିବ, ଏଠି 20 ବଲ୍ କାମ କଲାବେଳକୁ ସେଠି ଗୋଟେ ବଲ୍ 100 ପାରଟା ନବ। ପ୍ରକୃତିର ଏମିତି ଏମିତି ଭଗବାନ ପ୍ରକୃତିକୁ ସଜାଇବା ପାଇଁ, ମଣିଷକୁ ରଖିବା ପାଇଁ କେତେ ସୁନ୍ଦର ବ୍ୟବସ୍ଥା କରିଥିଲେ। ମଣିଷକୁ ବଞ୍ଚିବା ପାଇଁ ଏତେ କିଛି ଆବଶ୍ୟକ ନଥିଲା, ଇଲେକ୍ଟ୍ରିସିଟିର ଆବଶ୍ୟକ ନଥିଲା, କୌଣସି ଜିନିଷର ଆବଶ୍ୟକ ନଥିଲା। ଲୋକମାନେ ଇଏ ଜାଣୁଥିଲେ, ଯେଉଁ ଏବେ ବି ଯିବେ ଯେଉଁ ଟ୍ରାଇବାଲ ଯେଉଁମାନେ ରହୁଛନ୍ତି ଜଙ୍ଗଲ ଉପରେ, ତାହେଲେ କିଛି ନାହିଁ, ଗ୍ରେସନ ବିଷୟ କିଛି ଦରକାର ହିଁ ନାହିଁ, ଇଲେକ୍ଟ୍ରିସିଟି ନାହିଁ, ସନ୍ଧ୍ୟା ପୂର୍ବରୁ ଖାଇଦେବେ ସେ ଯେଉଁ କାଠ ଜାଳିଦେବେ ଖଣ୍ଡେ, ଆଉ ଅନ୍ଧକାର ସେ ଚାଲି ପଡ଼ୁଥିଲେ। ମୋର ମନେ ଅଛି ଛୋଟ ପିଲା ଦେଲେ ଆମେ ସବୁ, ଆମର ତ ମାସକୁ ଥରେ ସଉଦା ହୁଏ, ମାନେ କ'ଣ ଗ୍ରୋସରୀ ଗୁଡ଼ାକ ଆସେ, ସବୁ ବହୁତ ଦୂରରୁ ଆସିବ ସେ ମାରଟ ଦୋକାନରୁ, ସେ ଯେ ଆମର ଯିଏ ଥାଏ ଆମ ଘରେ ଯେଉଁ ଲୋକଟି ଯିଏ 12 ମାସ ରହିଥାଏ, ସେ ପୁରା ଅନ୍ଧାର ରାତିରେ ଜାଲିଜାଲି ପଳେଇଛ, ମୁଁ କହିବି କେମିତି କହିଥିବୁ ମୋ ପଛରେ ଆସ, ପୁରା ଅନ୍ଧାର ରାତିରେ, ଅନ୍ଧାର ରାତିରେ ମୁଁ ଦେଖିଛି, ଅନ୍ଧାର ରାତିରେ ସବୁ ନାଟକ ଦେଖିବା ଯାଆନ୍ତି, ପୁରା ବିଲ ଭିତରେ ତମକୁ ଦେଖାଯିବ, ମାନେ ଆଇ ପାୱାରଟା ଏମିତି ଥିଲା, ଏତେ ଶକ୍ତି ଥିଲା, କାରଣ ସୂର୍ଯ୍ୟକିରଣ ରହିଲେ ଆଉ ଏଇ ଆର୍ଟିଫିସିଆଲ ଲାଇଟ୍ର ରହୁନଥିଲା। ବର୍ତ୍ତମାନ ଯାହା ବାହାରିଲା ସବୁ କ'ଣ, ଏଇ କମ୍ପ୍ୟୁଟର ସେ ମୋବାଇଲ ଯାହା ବାହାରିଲା ଏଗୁଡ଼ା ସବୁ ଏଇ ଲାଇଟ୍ ଗୁଡ଼ା, ତ ମଣିଷକୁ ଗୋଟେ ମାନେ କୌଣସି ହିସାବରେ ସେ ବଞ୍ଚିପାରିବ, ତାକୁ ଏମିତି କରିଦିଆ ହେଲା ବୈଜ୍ଞାନିକ କୌଶଳଟା, ଏମିତି କରିଦିଆଯାଇଛି ଯେଉଁ ହିସାବରେ ସେ ଗୋଟେ କୃତ୍ରିମ ଜୀବନରେ ବଞ୍ଚିବ ଆଉ ବଞ୍ଚି ସେ ମରିବ, ତାକୁ ଏମିତି କରିଦିଆ ହେଲା। ଫ୍ରିଜ୍ ବାହାରିଲା, ଗୋଟେ ପନିପରିବା ଷ୍ଟୋର କରି ରଖିବ, ତାର ଜୀବକୋଶ ଯେଉଁ ପରିବାର ଯେଉଁ ଜୀବକୋଶଗୁଡ଼ା ଥିଲେ ତାର ଟେମ୍ପରେଚର ସେ ବଞ୍ଚୁଥିଲେ, ପରିବାଟା ପଚିବା କାହିଁକି, ଏତିକି ଟେମ୍ପରେଚର ପରେ ସେ ଜିନିଷଟା ନଷ୍ଟ ହେଇଗଲା। ଆମେ ତାକୁ ଆର୍ଟିଫିସିଆଲ ରଖିଲେ 15 ଦିନ, ତାର ସେଇଟା ତୁମ ଭିତରେ ଯେଉଁ ଖେଳ ପ୍ରତିକ୍ରିୟାଟା ତିଆରି କରିବ କି ନାହିଁ, ଗୋଟେ ଫଳଟା ହେଇନି ମାସ ମାସ ରହିବା ପାଇଁ, ଫଳଟା ଗଛର ମାସ ମାସ ରହିବ, ତାକୁ ତୋଳିଦେଲେ ମାଛ ରହିବନି, ତୋଳିଦେଲେ ସେ 3 ଦିନ ରହିବ, ତୁମେ କହିବ ମୁଁ ତାକୁ 20 ଦିନ ରଖିବି, ତୁ 20 ଦିନ ରଖିଲେ 20 ଦିନ ଭିତରେ ତାର ଯେଉଁ ନଷ୍ଟ ହେଇଯିବାର ପ୍ରତିକ୍ରିୟାଟା ତୁମ ଶରୀର ଭିତରେ ଆସିବ, ତୁମକୁ ଲାଗିଲା ମୁଁ ପୋଟଳ ଫ୍ରେଶ୍ କରି ଭାଜିକି ଖାଇଦେଲି ଫ୍ରିଜ୍ ରଖିଦେଇଛି, ସେଟା ହବନି କେବେ, ତାର ସୂକ୍ଷ୍ମ ଜୀବକୋଶଟା ମରିଯିବେ। ମଣିଷକୁ ବଞ୍ଚିବା ପାଇଁ ଭଗବାନ କେତେ ସୁନ୍ଦର ପ୍ରକୃତି ଦେଇଥିଲେ, ଗୋବର ଲୋକ ରୋଷେଇ କରୁଥିଲେ, ବାୟୁମଣ୍ଡଳ ମଶା ବି ନଥିଲେ, ସମସ୍ତେ ବାହାରେ ବାଥରୁମ୍ ଯାଉଥିଲେ, କିନ୍ତୁ ଇଏ କିଛି ହେଇପାରିବନି। ପ୍ରକୃତି କଳିଯୁଗ ଯେତେ ବଢ଼ିବ ତାକୁ ଏମିତି ଲାଇଫ୍ କରିଦିଆଯିବ, ଏମିତି ଜୀବନ କରିଦିଅ କଳି, ସମସ୍ତେ ସେ ବୈଜ୍ଞାନିକ କୌଶଳରେ ବଞ୍ଚିବେ। ଆଉ ବୈଜ୍ଞାନିକ କୌଶଳରେ ବଞ୍ଚିବା ଅର୍ଥ କେବଳ ବିଷୟ ଲାଳସା, ଭୋଗ ଲାଳସାଟା ବଢ଼ିବ। ବିଜ୍ଞାନ ଗୋଟେ କେବଳ ଦୁଇଟା ମଣିଷକୁ ଦୁଇଟା ଜିନିଷ ଶିଖେଇଛି, ତୁମେ କେମିତି ଏନ୍ଜୟ କରିବ ଆଉ କେମିତି ଆରମ୍ଭ କରିବ, କମା ଭୋଗ କର, ସମଗ୍ର ବିଶ୍ୱର ଟେକ୍ନିକ୍ ଏ ଦୁଇଟା ଉପରେ ପର୍ଯ୍ୟବେସିତ, କାରଣ ନ କମେଇଲେ ତୁମେ ଭୋଗ କରିପାରିବନି, ସମାଜ ଷ୍ଟାଣ୍ଡାର୍ଡ ସେମିତି ବଢ଼ିଗଲାଣି, ତେଣୁ ଜୀବନରେ ଏ ଦୁଇଟା ଚାଲିଥିବ, ବିଶ୍ୱ ତୋର ବଢ଼ିଲା ଲାଳସାଟା, ଖାଲି କମେଇବ ଭୋଗିବ, କମେଇବ ଭୋଗିବ। ଆଉ ଭୋଗ କେଉଁ ଭୋଗ ଅଛି ସଂସାରରେ, କାରଣ ଭୋଗ ଏତିକି ନ ପାଇବ, କମେଇବା ଅଧିକା ଦରକାର। ତେଣୁ ଏଇ ଯେଉଁ ବିଷୟବାଦୀ ଲୋକମାନେ ଯେଉଁ ରହିଲେ, ଯେଉଁମାନଙ୍କର ବିଶାଳ ଲାଳସା ରହିଲା, ସେମାନେ ତ ତ୍ୟାଗ କରିପାରିବେନି, ଗୁଡ଼ିକ ବିଶାଳ ଲାଳସାକୁ ତ୍ୟାଗ କରିବା ବହୁତ କଷ୍ଟ ମାନବ ସେଠାରେ। କିଙ୍କ ଥର ମୁଁ ଠିକ ପଳେଇ ଆସିଥିଲି। ସେଥିପାଇଁ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ଶିଖଉଛନ୍ତି ଏଇ ସେବା କଥା ମୁଁ କହୁଥିଲି। ଦେଶ ସେବା କରୁଛନ୍ତି, ଯଦି ଦେଶ ସେବା କରିଦେଲେ ନିଜର କାମଟା ହେଇଯାଉଛି, ଯେ ସେଭଳି ଆମେ ଭଗବାନଙ୍କର ସେବା କଲେ ଭଗବାନ ଆମର କେୟାର କରିବେ, କିଛି ଆବଶ୍ୟକ ନାହିଁ। ମଣିଷ ବଞ୍ଚିବା ପାଇଁ ତ କିଛି କଷ୍ଟ କରିବା ଆବଶ୍ୟକ ନାହିଁ। ସବୁବେଳେ ଯେ କର୍ମ କରାଯାଏ ନିଜ ପାଇଁ ସେଟା ଠିକ ନୁହେଁ, ଏଇ କଥାରେ ଭଗବାନ ପ୍ରମାଣ ଦେଉଛନ୍ତି। ଅର୍ଜୁନ ତୁମେ ଜଣେ ସନ୍ୟାସୀ, ତୁମେ ସନ୍ୟାସୀ ହେବା ପାଇଁ ଉପଯୁକ୍ତ ବ୍ୟକ୍ତି, ତୁମେ ମୋର ସଖା, ତୁମେ ମୋର ଭକ୍ତ, କି ତୁମକୁ ମୁଁ ଯୁଦ୍ଧ କରିବା ପାଇଁ କାହିଁକି କହୁଛି ନା, ତୁମେ ଯଦି ଗୋଟେ ଏକ୍ଜାମ୍ପଲ୍ ଲେରିକି ଯାଉ, ଗୋଟେ ଓଡ଼ିଆରେ କୁହାଯାଏ, ଇଂଲିଶରେ କୁହାଯାଏ, ତୁମେ ଗୋଟେ ଉଦାହରଣ ହୁଅ। ଶ୍ରେଷ୍ଠ ବ୍ୟକ୍ତିମାନେ ଆଚରଣ ନ କଲେ କର୍ମପରାର ପନ୍ଥା ବା ଯେକୌଣସି ଗୋଟେ ପରମ୍ପରାର ପନ୍ଥାଟା ପଳେଇବ। ପରମ୍ପରା ଜିନିଷଟା ପଳେଇଗଲା ପରେ କେଉଁଠି ପଡ଼ିଲା ସେ ଶ୍ଳୋକ କେତେବେଳେ 22 ନମ୍ବର, ହଁ, କର୍ମପନ୍ଥାର ଉଚ୍ଛେଦ ହେଇଯିବ, ଆଉ କିଏ କିଛି ମାନିବେନି। ସେଥିପାଇଁ ତାର ଉଦାହରଣ ଦେଲେ, ଦୁଇ ଜଣଙ୍କର ଉଦାହରଣ ଦେଲେ। ପ୍ରଥମ ଉଦାହରଣ ଦେଲେ କାହାର, ଜନକାଦୟ ଆସ୍ତିତା ଜନକା। ଦେଖ ଜନକାଦି ଋଷିମାନେ ସେମାନେ ପ୍ରକୃତିରେ ସନ୍ୟାସ, ଜନକାଦି ଋଷିମାନଙ୍କର ସ୍ଥାନଟା ହେଲା ସନ୍ୟାସ, କିନ୍ତୁ ସେମାନେ ବିବାହ ହେଇଥିଲେ, ବିବାହ ହେଇଥିଲେ ପୁଣି କଣ କରୁଥିଲେ, ରାଜା ହେଇଥିଲେ, ରାଜ୍ୟ ଶାସନ କରୁଥିଲେ। କାହିଁକିନା ସେମାନେ ଏଟା କରିକି ନ ଦେଖେଇଲେ ଜଣେ ଉପଯୁକ୍ତ ରାଜା କେମିତି ହବ, ଜଣେ ଉପଯୁକ୍ତ ଗୃହସ୍ଥ କେମିତି ହବ, ତାମାନେ ତାଙ୍କ ଗୃହସ୍ଥ କାଟାଗୋରି ନିଆଯିବନି। ସେ ଗୃହସ୍ଥ ଜନକ ଯଦି ଜଣେ ଗୃହସ୍ଥ ବୋଲି ତୁମେ ଆଉ କହିପାରିବନି, ସେ ସେଠି ସେ ଡ୍ୟୁଟିଟା କରୁଛନ୍ତି, ଏକ୍ସାମ୍ପଲରି ହେଇଛନ୍ତି, ନହେଲେ ସେ ମହାଜନ ଭିତରେ କେମିତି ଗଣିତ ହେଲେ, କରିକି ଶିଖଉଛନ୍ତି। ତେଣୁ କର୍ମ କରିବାକୁ ପଡିବ ଅର୍ଜୁନ ତୁମକୁ, ତୁମେ କର୍ମଟା ହେଉଛି ତୁମର ଧର୍ମ, କାରଣ ତୁମେ କ୍ଷେତ୍ର ହିସାବରେ ଯୁଦ୍ଧ କରିବା ହେଉଛି ତୁମର ଧର୍ମ। ଭଗବାନ ତାଙ୍କର ଉଦାହରଣ ଦେଲା ପରେ ତାଙ୍କ ନିଜ ଉଦାହରଣ ଦେଉଛନ୍ତି, ନମେ ପାର୍ଥାସ୍ତି କର୍ତ୍ତବ୍ୟମ୍ ତ୍ରିଶୁ ଲୋକେଷୁ କିଞ୍ଚନ ନାନା ବାପ ତମ ବାପ୍ତବ୍ୟମ୍ ବର୍ତ୍ତ ଏବ ଚ କର୍ମଣି। ହେ ପ୍ରଥାପୁତ୍ର, ଏ ତ୍ରିଭୁବନରେ ମୋର କୌଣସି କର୍ତ୍ତବ୍ୟ ନାହିଁ, କର୍ତ୍ତବ୍ୟ କର୍ମ ନାହିଁ, କିମ୍ବା ମୋର କିଛି ଅଭାବ ନାହିଁ, କିମ୍ବା ମୁଁ କିଛି ଦରକାର କରେ ନାହିଁ, ତଥାପି ମୁଁ କର୍ମରେ ନିଯୁକ୍ତ ଅଛି। ଭାବାର୍ଥ, ପରମପୁରୁଷ ଭଗବାନଙ୍କ ବିଷୟରେ ନିମ୍ନମତ ବୈଦିକ ସାହିତ୍ୟରେ ସ୍ୱତାନୁସୂତ ବର୍ଣ୍ଣନା ଅଛି। ସ୍ୱତାଶ୍ୱତ ଉପନିଷଦରୁ କୁହାଯାଇଛି, ତମ ଈଶ୍ୱରଣାମ ପରମ ମହେଶ୍ୱରମ୍, ତମ ଦେବାନାମ ପରମ ଦୈବତମ୍, ପତି ପତିନାମ ପରମମ୍ ପରସ୍ତାତ୍, ବିଦାମ ଦେବ ଭୁବନେଶମ୍ ଇତ୍ୟମ୍, ନ ତସ୍ୟ କାର୍ଯ୍ୟମ୍ କାରଣମ୍ ଚ ବିଦ୍ୟଜେ, ନ ତସ୍ୟ ସମାଶ୍ଚାଭ୍ୟାଧିକ ଦୃଶ୍ୟତେ, ପରାସ୍ୟ ଶକ୍ତି ବିବିଧ ଶୂୟତେ, ସ୍ୱାଭାବିକ ଜ୍ଞାନ ଫଲ କ୍ରିୟା ଚ। ପ୍ରବଦ ଶ୍ଳୋକଟି ଆଣିଛନ୍ତି, ପ୍ରାୟ ସମୟରେ ଏକ ଶ୍ଳୋକକୁ କୋଟ୍ କରନ୍ତି, ଯାହାର ସବୁକିଛି ସ୍ୱାଭାବିକ, କ'ଣ କ'ଣ, ଜ୍ଞାନ ବଳ ଆଉ କ୍ରିୟା, ତାଙ୍କର କ'ଣ ଦରକାର ଅଛି କର୍ମ କରିବା। ନମେ ପାର୍ଥସ୍ତି କର୍ତ୍ତବ୍ୟମ୍ ତ୍ରିଶୁ ଲୋକେଷୁ କିଞ୍ଚନ, ଭଗବାନ କହୁଛନ୍ତି ମୋର ତିନି ଲୋକର କିଛି କରିବାର ନାହିଁ। କର୍ମଟା କିଏ କରେ, ତିନିଟା ଜିନିଷ ଏଠି ପୂର୍ବ ସେ ଅନୁବାଦ ସେଟାକୁ ଲେଖିଦେଲେ, ମୋର କିଛି ଅଭାବ ନାହିଁ, ଆଉ ଦ୍ୱିତୀୟ ମୋର କିଛି ଦରକାର ନାହିଁ, ଡିଜାୟାର ଅଭାବ ତ ନାହିଁ, ପୁଣି ଗୋଟେ ଏକ୍ସଟ୍ରା ଡିଜାୟାର କିଛି ମୋର ନାହିଁ, ସବୁ ତ ମୋ ପାଖରେ ଅଛି, ଆଉ କ'ଣ ଜଗତର କ'ଣ। ଆଉ ତୃତୀୟ, ମୋର କିଛି ଅଭାବ ନାହିଁ କିମ୍ବା ମୋର କିଛି କରିବ, ମୋର କିଛି କର୍ତ୍ତବ୍ୟ ବି ନାହିଁ, ଆଉ ଗୋଟେ ଡ୍ୟୁଟି ଥାଏ। କର୍ମଟା କାଲି ଯେ ପାଇବା ପାଇଁ କରାଯାଏ, ଅଭାବ ପାଇଁ କରାଯାଏନି, ଗୋଟେ ଡ୍ୟୁଟି। ଯେମିତି ପୁଅର କର୍ତ୍ତବ୍ୟ ହେଲା ବାପାର କିଛି ସେବା କରିବା, ଗୋଟେ ବ୍ୟକ୍ତିର କର୍ତ୍ତବ୍ୟ ହେଲା ସେ କିଛି ନିଜ ପାଇଁ କରିବା, ଅନ୍ୟମାନଙ୍କ ପାଇଁ କରିବା। ଭଗବାନ କହିଲେ ମୋର କାହା ପାଇଁ କିଛି କରିବାର ନାହିଁ, କାରଣ ମୁଁ ସମସ୍ତଙ୍କ ପାଇଁ ସବୁ ବ୍ୟବସ୍ଥା ମୁଁ କରିଦେଇଛି, ମୋ ପାଖରେ ସବୁ ଜଳ ଭୂମି ଆକାଶ ସବୁ ମୋ ପାଖରୁ ଆସିଛି, କିନ୍ତୁ ଦେଖ ମୁଁ ତଥାପି କର୍ମ କରୁଛି। ମୋର କିଛି ଆବଶ୍ୟକ ନାହିଁ, ଏକ୍ସଟ୍ରା ଡିଜାୟାର ମୋର କିଛି ନାହିଁ, କିମ୍ବା ମୋର କିଛି ଯାହା କୁହନ୍ତି ଲାକ୍ସ ନାହିଁ, କିଛି ଅଭାବ ବି ନାହିଁ, କିଛି ଡ୍ୟୁଟି ବି ନାହିଁ। ଆମେ ଗୋଟେ ଡ୍ୟୁଟି ବାଉଣ୍ଡ ଆମେ କରିବା, ଯେମିତି ଆମେ ଭଜନ କରିବା, ଏଇଟା ହେଉଛି ଆମର କର୍ତ୍ତବ୍ୟ। ମଣିଷ ବାପା ମାଙ୍କର ସେବା କରିବା ଗୃହସ୍ଥ ରହିଲେ ତାଙ୍କ ତୁମର କର୍ତ୍ତବ୍ୟ, ତୁମ ସ୍ତ୍ରୀ ଛୁଆ ପିଲା ରହିଲା ତାଙ୍କ ଭରଣ ପୋଷଣ କରିବା ତୁମର କର୍ତ୍ତବ୍ୟ, ଭଗବାନଙ୍କର କିଛି କର୍ତ୍ତବ୍ୟ ନାହିଁ। ନମେ ପାର୍ଥାସ୍ତି କର୍ତ୍ତବ୍ୟମ୍ ତ୍ରିଶୁ ଲୋକ, ଏ ଲୋକର ନୁହେଁ, ତ୍ରିଶୁ ଲୋକ ଏସୁ କିଞ୍ଚନ, ତିନି ଲୋକରେ କିଛି କରିବାର ନାହିଁ, କିଞ୍ଚନ କିଛି ବି କରିବାର ନାହିଁ, କାହିଁ କରିବାର ନାହିଁ, ନନା ବାପ ତମ ବକ୍ତବ୍ୟ ବର୍ତ୍ତ ଏ ବଛା କର୍ମଣି। କର୍ମରେ ନିଯୁକ୍ତ ଥିବା ଲୋକଙ୍କର କିଛି ଆବଶ୍ୟକ ଥାଏ, ମୋର କିଛି ଆବଶ୍ୟକ ନାହିଁ, ମୁଁ କାହିଁ କର୍ମ କରିଛି। ଭଗବାନ ଦୁଇ ଜଣଙ୍କ ଉଦାହରଣ ଦେଲେ, ଜନକଙ୍କର ଉଦାହରଣ ଦେଲେ, ଦେଖ ଜନକ ଯେମିତି ମୁଁ ବି କରୁଛି କର୍ମ, ମୁଁ ବସିକି ରହିଲି, ମୋର କିଛି ପାଇବାର ନାହିଁ କିନ୍ତୁ ମୁଁ କର୍ମ କରୁଛି।
ତୁମର ଯୁଦ୍ଧରେ ତୁମର ରାଜା ହବ, କିଏ ଦି ଜଣ ଭିତରେ ଯିଏ ହାରିବ ଜିତିବାର ରାଜା ହବ। ମୁଁ କାହିଁ କର୍ମ କରୁଛି? ମୁଁ ଗୋଟେ ଆଦର୍ଶ ଶିକ୍ଷା ଦଉଛି ଯେ ରାଜା କିଏ ହବା ଦରକାର। ବଳଦେବ ବିଦ୍ୟାଭୂଷଣ ତାଙ୍କ ଟୀକାର ରଚନା କଲେ, ଶ୍ରେଷ୍ଠ କର୍ମ ଫଳା ନିରପେକ୍ଷୋପି ଲୋକ ସଂଗ୍ରହାତ୍ମ ଶାସ୍ତ୍ରାଦିତି କର୍ମ ଆଚରଣ ସୁଦୃଷ୍ଟାନ୍ତ ମାହ। ଶ୍ରେଷ୍ଠ ବ୍ୟକ୍ତି କର୍ମଫଳ ନିରପେକ୍ଷ ମଧ୍ୟ, ଯିଏ ଶ୍ରେଷ୍ଠ ବ୍ୟକ୍ତି ତାଙ୍କର କର୍ମଫଳ କିଛି ଦରକାର ନାହିଁ, କର୍ମ ପାଇବାର କିଛି ସେ ନିରପେକ୍ଷ। ମାନେ କ'ଣ ଶ୍ରେଷ୍ଠ ବ୍ୟକ୍ତି ତାପରେ ଅଛି ଆଉ, ଯେଉଁ ଗୋଟେ କରୋଡ଼ପତି ସେ ଧାନ ଚାଷ କଲା, ଏ ଯେଉଁ ଦେଖୁଛ ସବୁ ଆମର ଏ ଯେଉଁ ଅଫିସର ମାନେ ବହୁତ ପଇସା ତାଙ୍କର ଥିବ, ସେ ଛାତ ଉପରେ ଟପ୍ରେ ବାଇଗଣ ଗୋଟେ ଲଗେଇବେ, ସେ କ'ଣ କଞ୍ଚାଲଙ୍କା କଦଳୀ ଗଛ ଲଗେଇଲେଣି, ଏ ସେଇଟା କ'ଣ ତାଙ୍କର? ସେଟା ତୁ କର୍ମ କହିବନି। ସେ କଦଳୀ ଗଛ, ସେ କଞ୍ଚାଲଙ୍କା, ସେ ଟମାଟୋ ଲଗେଇକି ସିଏ ଯେ ତାଙ୍କ ପରିବାର ପୋଷୁଛନ୍ତି ସେଟା ନୁହେଁ, ସେଟା ଗୋଟେ ଖୁସିରେ କରୁଛନ୍ତି। ଶ୍ରେଷ୍ଠ ବ୍ୟକ୍ତିର କର୍ମ ତା ଖୁସିରେ, ବଡ ବଡ ଧନୀ ଲୋକ ସେମାନେ ଦେଖିବେ, ସେମାନେ ସିଏ ଗୋଟେ ଦୁଇଟା ଆମ୍ବ ଗଛ ଲଗେଇ ଦେଇଥିବେ, ଏଇଟା ଗୋଟେ ଗାଈ ରଖିଦେଇଥିବେ, ସେଠି ଯାଉଥିବେ, ଏଇଟା ମୋର ଫାର୍ମ ଏଟା ବୁଲୁଥିବା, ତା ମାନେ ନୁହେଁ ଯେ ସିଏ କର୍ମ କରୁଛନ୍ତି ସେଗୁଡ଼ା ବଞ୍ଚିବା ପାଇଁ, ସେ ତାଙ୍କର ଗୋଟେ ଖୁସିରେ କରୁଛନ୍ତି। ଶ୍ରେଷ୍ଠ କର୍ମଫଳ ନିରପେକ୍ଷ ଅପି, ଶ୍ରେଷ୍ଠ ବ୍ୟକ୍ତିମାନେ କର୍ମଫଳ ନିରପେକ୍ଷ, ତାଙ୍କର କିନ୍ତୁ ଆବଶ୍ୟକ ନାହିଁ। ଲୋକ ସଂଗ୍ରହାତ୍ମ ଶାସ୍ତ୍ର ଉଦିତାହାନି କର୍ମାଣି ଆଚର ଦେଇତି ସ୍ୱ ଦୃଷ୍ଟାନ୍ତ। କିନ୍ତୁ ଲୋକ ସଂଗ୍ରହାର୍ଥମ ଲୋକମାନଙ୍କୁ ଶିଖେଇବା ପାଇଁ ଶାସ୍ତ୍ର ଅନୁମୋଦିତ କର୍ମ ମୁଁ ନିଜେ କରେ। ତୁମେ ଦେଖ ଅର୍ଜୁନ, ପୂର୍ବରୁ ଭକ୍ତମାନେ ବି କରନ୍ତି, ମୁଁ ବି ନିଜେ କରେ, କାରଣ ମୁଁ ଲିଡର, ମୁଁ ଭଗବାନ, ମୁଁ ଏଦିନ କର୍ମ ନ କରି କାରଣ ଭଗବାନଙ୍କର ଗୁରୁ ଗ୍ରହଣ କରିବା କ'ଣ ଆବଶ୍ୟକ ଥିଲା? ଭଗବାନଙ୍କର ପାଠ ପଢିବା, 64 ଦିନ ପାଠ ପଢିବା ପାଇଁ ସ୍କୁଲ ଆଡମିସନ, ଯଦି ଭଗବାନ ଆଡମିସନ ନହେଇଥାନ୍ତେ ସ୍କୁଲରେ, ଛୁଆ ବି କହିଥାନ୍ତି ଭଗବାନ ତ ପଢିନାହାନ୍ତି, ଆମେ କାହିଁ ପଢିବୁ? ଭଗବାନ ସବୁବେଳେ ଦେଖ, ଲୋକ ଉଦାହରଣ ଭଗବାନଙ୍କ କଥା ଦେବେ, ଯେ ବାବା ଝିଅ ହେଉଛି ତାକୁ ଭଗବାନ ତ ବାହା ହେଇଛନ୍ତି, ତୁମେ କାହିଁ ବାହା ହବନି? ଲୋକ ଭଗବାନ କ'ଣ ବାହା ନାହାନ୍ତି, ତୁମେ କ'ଣ ବାହା ହବନି? ସେ ସବୁ ପାଠ ପଢେ, ତୁମେ ଯାହାକୁ ଡାକୁଛ ସେ ଭକ୍ତର ତା ମା କହେ, ତୁମେ ତାକୁ ଡାକୁଛ, ତମ ପ୍ରଭୁ କେତେଟା ବାହା ହେଇଥିଲା ଦେଖ, ତୁମେ କାହିଁ ବାହା ହବନି? କି ଇଏ କି କଥା? ସବୁ ଉଦାହରଣ ଭଗବାନ ପାଖରେ ଲାଗିବ, ସେଗୁଡ଼ା ପ୍ରଭୁଙ୍କ ପାଖରେ ଲଗେଇବେ, ଆଉ ଯୋଉଟା ଆଉ ଯୋଉ ନିଜେ କରିବେ ସେଟା। ଆଚ୍ଛା ଭଗବାନ ତ ଆମିଷ ଖାଇନାହାନ୍ତି, ତୁମେ କାଇଁ ଖାଉଛ? ଭଗବାନ ତ ମତ ଖାଇନାହାନ୍ତି, ତୁମେ କାଇଁ ଖାଉଛ? ସେଇଟା ଆଉ ଲଗେଇବେନି। ଭଗବାନ କେମିତି ଖାଇବା ପାଇଁ କହିନାହାନ୍ତି କି ନିଜେ ଖାଇନାହାନ୍ତି? ତୁମେ ସେଇଟା ମାନ ହେଲେ ମାନିବେ ଭଗବାନ କ'ଣ ସେ ଲୋକମାନେ ଟିକେ କଥାରେ ଓଡ଼ିଆ ଲୋକ ବେଶୀ ଏଇ ଓଡ଼ିଆ ଓଡ଼ିଆଙ୍କୁ ଖସରା ମୁଁ କୁହେ, ଓଡ଼ିଆ ଲୋକ ବାଟ ଜାଣିଛନ୍ତି, ସେ କୋଉଠି ଖସିକି ଯିବେ ସେ ବାଟଟା ସେ ଜାଣନ୍ତି, ବି ସ୍ପେଶାଲ ଓଡ଼ିଆ ଲୋକ ଏତେ ଚାଲ, ସେ କୋଉଠି ଠାକୁରଙ୍କ କଥା କହି କାଟିକି ଯିବେ, ସେ ଭଗବାନଙ୍କ କଥା କହି କାଟିକି ଯିବେ, ଆଉ କାହା କଥା କି କାଟିବେନି। ନାସ୍ତିକ ତ ଭଲ, ନାସ୍ତିକ ମାନିବେନି, କହିବେ ଭଗବାନ ଭଗବାନ କେହି ନାହାନ୍ତି, ସେଟା ତ ଭଲ। ଓଡ଼ିଆ ଲୋକ ନାସ୍ତିକ ନୁହନ୍ତି, ଆସ୍ତିକ ନୁହନ୍ତି, ଓଡ଼ିଆ ଲୋକ ସବୁ ଭଗବାନ ନା କହେ, ପ୍ରଭୁ କ'ଣ ଏଇଟା ସେ କହିଛନ୍ତି, ଭଗବାନ କହିଛନ୍ତି, କୋଉଠି ଲେଖିଛନ୍ତି ଗୀତା ନା ଆମିଷ ଖାଇବେନି ବୋଲି କୋଉଠି କୁହାହେଇଛି? ଭଗବାନ କହିନାହାନ୍ତି ଖାଇବା ନାହିଁ, ଭଗବାନ ନିଜେ ଖାଇଛନ୍ତି କି କୁହ? ଭଗବାନ ଯଦି କହିନାହାନ୍ତି ଏଟା ଖାଇବନି, ଭଗବାନ କୋଉଠି କହିଛନ୍ତି ଖାଇବ ବୋଲି କୁହ? ଓଡ଼ିଆ ଲୋକଙ୍କ ତ ବୁଦ୍ଧିଆ ନ ହେଲେ ତୁମକୁ ସେ ବୁଦ୍ଧି ସେ କିଛି ଛାଡ଼ିଦେବେ, ସେ କିଛି ସେ ଭଗବାନ କଥା କହିବି, ଭଗବାନ ଦେଖ କ'ଣ କରିଛନ୍ତି, ଭଗବାନ ବାହାଚରା ହେଇଛନ୍ତି, ସଂସାର କରିଛନ୍ତି, ଏ ଭଗବାନ କରିଛନ୍ତି, ଭଗବାନ ଯୋଉଟା କରିକି ଦେଖେଇଛନ୍ତି, ତୁମେ ସେଟା ତ କେବେ କରିପାରିବେନି। ଭଗବାନ କର୍ମ କରିନାହାନ୍ତି, ଭଗବାନ ଆମକୁ ଏଠି ଦୃଷ୍ଟାନ୍ତ ସଦୃଷ୍ଟାନ୍ତ ଶାସ୍ତ୍ରର ନିୟମଟାକୁ ମାନିବା ପାଇଁ ଭଗବାନ କହିଛନ୍ତି। ଲୋକ ଲୋକମାନଙ୍କର ତ ସାଧାରଣ ସବୁ ଜ୍ଞାନ ନାହିଁ ନା, ସେ ଭଗବାନ ନାଁ ଦେଇକି ସବୁ ଖସନ, ଯେତେବେଳେ ଅନ୍ୟକୁ ପରାସ୍ତ କରିବାକୁ ପଡିବ ଭଗବାନ ନାଁ ନେବେ, ସେ ପ୍ରଭୁଙ୍କର ନାଁ ନେବେ, ସେ ନିଜେ ଅଧର୍ମ କରୁଥିବେ କିନ୍ତୁ କହିବେ ନା ଭଗବାନ ଏଟା ଏଇଟା କ'ଣ ଇଏ ହେଇଛି, ଏଇଟା ଏମିତି କ'ଣ କରିବା କଥା, ଭଗବାନ ଏଟା କ'ଣ କହିଛନ୍ତି? ତୁ ଏ ତ ଭଗବାନ କଥା ଜାଣିଛୁ, ସମସ୍ତେ ଭଗବାନ କଥା ଜାଣିଛୁ, ତାହେଲେ ଦେଶ ତ ଠିକ ଠିକ ହେଇଯିବା କଥା, ପୋଲିସ ଷ୍ଟେସନଟା କାହିଁକି ଅଛି, କୋର୍ଟ କାହିଁକି ଅଛି, ସ୍ପେଶାଲ ଇଣ୍ଡିଆନ ଇଣ୍ଡିଆନ ଭିତରେ ଓଡ଼ିଆ ଓଡ଼ିଶା ଲୋକ ଠିକ ସବୁ ଜାଣନ୍ତି, କାହା କେମିତି କ'ଣ କହିକି କେମିତି ଖସିବେ ସବୁ ବାଟ ଜାଣନ୍ତି, ଭଗବାନ ଜାଣନ୍ତି, ସେ ନେଇ କଲେ ମୁଁ ପାଠ ପଢିଦେବି, ପାଠ ମୁଁ ପାଠ ନ ପଢିବି, ଭବିଷ୍ୟତରେ କହିବେ ଭଗବାନ ତ ପଢିଛନ୍ତି ଆମେ କାହିଁ ପଢିବି, ସବୁ ସେୟା କହେ। ଦେଖ ସବୁ ସବୁ ସେ ଜିନିଷ ନା, ଆଉ ସେ ଭଲ ପାଇବା, ସେ ରାଧାରାଣୀ ଭଲ ପାଇବା, ରାଧାରାଣୀ ଲଗେଇଦେବେ, ସେ କୃଷ୍ଣ ରାଧାଙ୍କୁ ଭଲ ପାଇଲେ, ଆରେ ଭଗବାନ ତ ସବୁ ଯାହା କଲେ କରେ, ଭଗବାନ ଗୋଟେ ମତ ଖାଇଥିଲେ ଦେଖାଅ। ହଉ ତୁମେ କୃଷ୍ଣଙ୍କର ସବୁ କଥା କହିଦଉଛ, ଆରେ ମଦୁଆ ଭ୍ରଷ୍ଟାଚାରୀ ମାନେ ଚରିତ୍ରହୀନ ହୁଅନ୍ତି ବେଶୀ, ସେଟା ବେଶୀ ଚରିତ୍ର। ଆଉ ଭଗବାନ ତ ଅସୁର ଗୁଡାକୁ ମାରିଛନ୍ତି, ସେ ଭଗବାନ କୋଉଠି ମତ ଖାଇଛନ୍ତି ଦେଖାଅ, ଭଗବାନ କୋଉଠି ଆମିଷ ଖାଇଛନ୍ତି ତୁମେ ଦେଖାଅ ଆଗେ। ଲୋକମାନେ ଭଗବାନଙ୍କର ଉଦାହରଣ ଦେବେ, ଭଗବାନ ସେଟା ଜାଣନ୍ତି, ସେପାଇଁ ସେ କହିଲେ ନମେ ବାର୍ଥାସ୍ତି କର୍ତ୍ତବ୍ୟ ଶ୍ଳୋକେଞ୍ଚୁ କିଞ୍ଚନ ନାନା ବାପ ତମ ବାପ ତେ ବର୍ତ୍ତ ହେଉ ଚେ କର୍ମଣି। ମୋର କିଛି ପାଇବାର ନାହିଁ, କିନ୍ତୁ ମୁଁ କର୍ମ କରି ଲୋକଙ୍କୁ ଶିଖଉଛି। ଭଗବାନଙ୍କୁ ଏମିତି କାରଣ ଲୋକଙ୍କୁ ଖସିବା ବୋଲି ସେ ବଡ଼ ଲୋକ ନାଁ ଦବ, ଯେତେବେଳେ ସବୁ ଏ ଛୁଆକୁ ଦେଖ ନା, ସବୁବେଳେ ସବୁବେଳେ ତଳ କାଟଗୋରୀ ଲୋକଙ୍କୁ ଧରିବ, ଉପର କାଟଗୋରୀ ସିଏ ଦେଖେଇଦବ। ଛୁଆଙ୍କୁ ଛୁଆଙ୍କୁ ପଚାରିବ ତୋର ପରୀକ୍ଷାରେ କାଇଁ ଭଲ ହେଲାନି, ସାର୍ଟ ପଢ଼େଇଲେନି ଆଉ, ସେ କେବେ କହିବେ ମୁଁ ପଢ଼ିନି ବୋଲି, ସେ ଟ୍ୟୁସନ ତୁ ଟ୍ୟୁସନ ହଉଥିଲୁ ତୋର ଏତେ ମାର୍କ ରହିଲା, ଆଉ ସାର୍ ତ ସେ ସିଲେକ୍ସନଟା ଭଲ ଦେଇପାରିଲେନି, ଆଉ ମୁଁ କ'ଣ କରିବି, ସେଟା ସେଟା ପଢ଼େଇଲେନି ମୋତେ ମୋତେ କ୍ଲିୟର କଲେନି। ସେ ଖସିବାର ଅଛି ନା, ଯିଏ ଖସିବାର ଅଛି ସେ ସେ ନେବ, ଶିଷ୍ୟ କ'ଣ କହିବ ଗୁରୁଙ୍କ ନାଁ ଦେବ, ସେ ତ ହେଲାନି ଗୁରୁଦେବ ତ କିଛି କଲେନି ମୋତେ, ସମସ୍ତେ ଗୋଟେ ମଣିଷର ମନଟାକୁ ସେ ଗୋଟେ ଅଲଗା ଜଣଙ୍କୁ ଦୋଷ ଦେଇକି ବଞ୍ଚେ, ମଣିଷ ବଞ୍ଚିପାରେନି ପାଗଳ ହେଇଯିବ ନା, ମଣିଷର କାମ ହେଲା ତା ମନ ସେ ନିଜେ ଖୁସିରେ ରହିବା ପାଇଁ, ନିଜ ଦୋଷଟାକୁ ଡାଙ୍କିବା ନାହିଁ, ସେ ଆଉ ଜଣେ କହିଦେବ, କହିଦେଲେ ତା ମନଟା ଖୁସି ହେଲା। ଏ ଜଗତର ସେ ସିଷ୍ଟମରେ ବନା ହେଇଛି, ବ୍ରହ୍ମାଙ୍କୁ କହିଲେ ବ୍ରହ୍ମା କହିବ ଆଜ୍ଞା ବିଷ୍ଣୁ କୃପା କଲେନି, ଶିବଙ୍କୁ କହିଲେ ସେ କହିବ ଆଜ୍ଞା ବିଷ୍ଣୁ କୃପା କଲେନି, ଅସୁରମାନେ ସେ ଉତ୍ପାଦ। ସମସ୍ତେ ଜଗତରେ ଯିଏ ରେସ୍ପନ୍ସିବଲ ପୋଷ୍ଟ ରହିଲା, ଦାୟିତ୍ୱ ରହିଲା, ସେ କେବଳ ଗୋଟେ ଦୋଷୀ, ସବୁବେଳେ ତାକୁ ଲୋକ ଦୋଷୀ। ଆଉ ନିଚ ଲୋକଙ୍କର କାମ ହେଲା ଯେଉଁମାନେ ତଳ ପୋଷ୍ଟ ରହିଲେ ସେମାନେ ସବୁବେଳେ ଉଚ୍ଚ ଲୋକଙ୍କୁ ଦୋଷୀ ଦେବେ, ଏଟା ଜଗତର ପରମ୍ପରା। ସେ ଉଚ୍ଚ ଲୋକମାନଙ୍କ ଉପରେ ସେମାନେ ରେସ୍ପନ୍ସିବିଲିଟା ଅଧିକା ରହେ, ଯେହେତୁ ଗୋଟେ ଅଫିସର ସେ ବେଶୀ କାମ କରୁନି କି ଦରମାଟା ତାର ବେଶୀ, ଗୋଟେ ଅଫିସର ଏଟା କେତେ ସମୟ କାମ କରୁଛି ତାର କିଛି ନାହିଁ, ତାର ରେସ୍ପନ୍ସିବିଲ ପର୍ସନ ତାର କିଛି ବେଶୀ କାମ ନାହିଁ। ଯେଉଁ ଏମ୍ ଡି ଫେମ୍ଡି ଗୁଡ଼ା ସବୁ ବଡ଼ ବଡ଼ କମ୍ପାନୀ ଅଛନ୍ତି, ଦୁନିଆ ପଇସା 5 ଲକ୍ଷ 10 ଲକ୍ଷ ଯେଉଁ ପାଉଛନ୍ତି ସବୁ, ତାର କିଛି କାମ ନାହିଁ। ଆଉ ଗୋଟେ ଗୋଟେ ଷ୍ଟାଫ ସେ ତାର ଆସୁଛି ଦିନ ମାନେ ଝାଡ଼ୁ ମାରୁଛି କି ତାର ମେସିନ୍ କାମ କରୁଛି କି ଏକାଉଣ୍ଟ କାମ କରୁଛି, ସେ 12 ଘଣ୍ଟା 14 ଘଣ୍ଟା କରୁଛନ୍ତି, ସିଏ ତ କମ୍ କାମ କରୁଛି କିନ୍ତୁ ତାର ରେସ୍ପନ୍ସିବିଲିଟା ଅଧିକା। ଆଉ ଟୋଟାଲି ଯାହା ବ୍ଲେମ୍ ଆସିବ ସବୁ ସିଏ ନେବ, ଯାହା ପ୍ରଫିଟ୍ ଲସ୍ ସବୁ ସିଏ ନେବ। ସେଠି ଦେଶ ଯେମିତି ଗୋଟେ ପ୍ରଧାନମନ୍ତ୍ରୀ ଦେଖୁନା, ଗୋଟେ ପ୍ରଧାନମନ୍ତ୍ରୀ ସିଏ ଆସିବ ତା ନା କି ସିଏ ପୁଣି ତା ନା ଗୋଟେ ଫ୍ଲାଇଟ୍ ଯିବ, ଯୁଆଡ଼େ ଯିବ, କେତେ କରୋଡ଼ ଖାଲି ଖର୍ଚ୍ଚ ହେଉଛି। ସିଏ ଜଣେ କହିବେ କ'ଣ ତାକୁ ଆମେ ଭୋଟ୍ ଦେଇଛୁ, ମୋ ଭୋଟ୍ରେ ସେ ପ୍ରଧାନମନ୍ତ୍ରୀ ହେଇଛି, ସିଏ ଯାଇ କ'ଣ ଗୋଟେ ଫ୍ଲାଇଟ୍ରେ ବୁଲିବ, ମୁଁ ଟିକେଟ୍ କାଟିକି ଯିବି, ଏଇ ମୁଁ ଏଇ ଯେତେବେଳେ ଯାଏଁ ଏଗୁଡ଼ାକ ଦେଖେ ମୋ ସେଠି ଚିନ୍ତା ଆସେ କି ନିୟମ ଏ ସଂସାରରେ। ଏଇ ଯେଉଁ ଆମର ରୋଡ଼ରେ ଅଛି ମୋ କଥା ଟୁଲ୍ ଟ୍ୟାକ୍ସରେ ସେଠି ଲେଖାଇଦେବ ମିନିଷ୍ଟର ଗାଡ଼ି ଫାଙ୍କା, ଆରେ ତାଙ୍କୁ ଲକ୍ଷ 1,00,000 ଦରମା ଦିଆହେଉଛି, ସିଏ ପୁଣି କରପ୍ସନ୍ କରି କୁଆଡ଼େ କେତେ ଲକ୍ଷ 1,00,000 ନେଉଛନ୍ତି ତାଙ୍କ ଗାଡ଼ି ଫାଙ୍କା, ଆମ୍ବୁଲାନ୍ସ କାହା କାହାକୁ ମୁଁ ଦେଖୁଥିଲି ଯେତିକି ପଇସା ବାଲା ସବୁ ଫାଙ୍କା, ଏ ଆମ୍ବୁଲାନ୍ସ ଠିକ୍ କରିଛ, ଆଜି ବଡ଼ ବଡ଼ ଅଫିସର ମିନିଷ୍ଟର ଗାଡ଼ି ତାଙ୍କୁ ଫାଙ୍କା, ସିଏ ପୁଣି ପେନ୍ସନ୍, ସେ ଥରେ ମିନିଷ୍ଟର ହେଇଗଲେ ପୁଣି ପେନ୍ସନ୍ ପାଇବ, ଲକ୍ଷ 1,00,000 କରପ୍ସନ୍ କରି ଖାଉଛନ୍ତି ତାଙ୍କ ଗାଡ଼ି ଫାଙ୍କା, କାହିଁକି ତାଙ୍କ କୋର୍ଟ ହିସାବରେ ଗଭର୍ଣ୍ଣମେଣ୍ଟର କୋର୍ଟ ହିସାବରେ ସେମାନେ ଭାରି ରେସ୍ପନ୍ସିବୁଲ ଦାୟିତ୍ୱରେ ଅଛନ୍ତି, ତମେ ଛାଡ଼ିଦିଅ ସେ ତମେ ଦେଖିଲେ ଖାଇଦିଅ, ମୁଖ୍ୟ ଓଡ଼ିଶା ସରକାରଙ୍କର ଏଇଟି ଗାଡ଼ି ଫାଙ୍କା, ଭାରତ ସରକାରଙ୍କର ଏଇଟି ଗାଡ଼ି ଫାଙ୍କା, ସେମାନଙ୍କୁ ପଇସା କିଛି ଦରକାର ନାହିଁ। ସେଇଟା ମୁଁ ପଢ଼ି ମୁଁ ଜାଣିଛି ପଢ଼େ ସବୁ ପଢ଼ିବି ଟିକେ କାହିଁକି ଏଇଟା ସବୁ କାହିଁକି ତାଙ୍କୁ ଦିଆହେଇଛି, ହଁ ରେସ୍ପନ୍ସିବୁଲ ଲୋକ ତାଙ୍କୁ ଛାଡ଼ିଦିଆ ହବ, ଭଗବାନ ଫେସିଲିଟି ଦେଉଛନ୍ତି ରେସ୍ପନ୍ସିବୁଲ ହିସାବରେ। କିନ୍ତୁ ଉଚ୍ଚ ସ୍ତର ଯେଉଁ ଲୋକମାନେ ରହିଲେ ତାଙ୍କର ଏଇଟା ଏଇ ସେ କହିଲେ କର୍ମ ନିରପେକ୍ଷ ବି କର୍ମଣା ଶାସ୍ତ୍ର ଉଦିତାହାନି କର୍ମଣା ଆଚାରତ ଇତ୍ୟର୍ଥ ସୁ ଦୃଷ୍ଟାନ୍ତ ମାହ, କର୍ମ ନିରପେକ୍ଷ ମୁଁ ତୁମେ ବି ଗୋଟେ ଜଣେ ଭକ୍ତ ତୁମର ଯୁଦ୍ଧ କରିବା କି ଦରକାର ନାହିଁ, କିନ୍ତୁ କର୍ମ ନିରପେକ୍ଷ ହେଲେ ବି ଶାସ୍ତ୍ର ଜିନିଷରେ ତୁମେ ଆଚରଣ କର, ଶାସ୍ତ୍ର ଜିନିଷରେ ତୁମେ ଆଚରଣ ନ କରିବ ଏଇଟା ଗୋଟେ ପରମ୍ପରା ଗୁଡାକ ଖରାପ ଭାଙ୍ଗିଯିବ। ଲୋକ ମାନୁନାହାନ୍ତି କିଛି ଅସୁବିଧା ନାହିଁ, କିନ୍ତୁ ସମ୍ବିଧାନଟା ଯଦି ଓଲଟା ହେଇଗଲା ସବୁ ଅସୁବିଧା ହେଇଯିବ, ସମ୍ବିଧାନଟା ଷୋହଳ ଲୋକ ମାନୁନାହାନ୍ତି ଦାଟ୍ ଇଜ୍ ଡିଫରେଣ୍ଟ, ଆଜି ମାନୁନାହାନ୍ତି କାଲି ସମ୍ବିଧାନର କୋର୍ଟସରେ ତାକୁ ଦେଖେଇକି ଲୋକକୁ ପୁଣି ଡିସିପ୍ଲିନ୍ କରିବ, କି ସମ୍ବିଧାନରେ ଯଦି ନିୟମ ଗୁଡ଼ା ନାହିଁ ସେଟା ଅସୁବିଧା ହବ, ସେ ଶାସ୍ତ୍ର ନିୟମଟାକୁ ସବୁ ରଖିବାକୁ ପଡିବ। ଆମକୁ ଆମେ ଆଜି ଯାହା ପର୍ସନାଲି କରୁଛେ ଯାହା ଭଜନ କରୁଛେ ସେଇଟା ଆଜି ରହିପାରେ କାଲି ନେକ୍ସଟ ଜେନେରେସନ ଯିଏ ଆସିବ ସେଇଟା ପଳେଇଯିବ, ସେ ନ ମାନିପାରନ୍ତି, ଶାସ୍ତ୍ର ନିୟମଟା ସବୁବେଳେ ରହିବ। ସେ ଶାସ୍ତ୍ର ଦୃଷ୍ଟାନ୍ତ ହିସାବରେ ଶ୍ରେଷ୍ଠ ବ୍ୟକ୍ତିମାନେ ଆଚରଣ କରିବା ଦରକାର, ତାଙ୍କର ଭଗବାନଙ୍କର କହିବା କଥା ହଉଛି ଏହା। ତାର ଉଦାହରଣ ଦେଉଛନ୍ତି ନମେ ପାର୍ଥାସ୍ତି ଇତି ତ୍ରିଭି, ତିନୋଟି ଶ୍ଳୋକରେ କହୁଛନ୍ତି ସର୍ବୈଶ୍ୟ ସତ୍ୟ ସଂକଳ୍ପସ୍ୟ ସତ୍ୟ କାମସ୍ୟ ମେଂ ନ କର୍ତ୍ତବ୍ୟ ନାସ୍ତି। ଏଇଟାକୁ ପ୍ରପଦ ଓଡ଼ିଆରେ ଅନୁବାଦ କଲେ, ମାନେ ତାଙ୍କ ଅନୁବାଦ ରଖିଲେ ନମେ ନାସ୍ତି, ମୋର ତିନିଟା ଏଇ ତିନିଟା ଯୋଗୁଁ ମୁଁ କର୍ମ କରୁନାହିଁ, ମୋର କର୍ମ କରିବାର କିଛି ଆବଶ୍ୟକ ନାହିଁ। ଅର୍ଜୁନ ତୁମେ ଯେମିତି କହୁଛ ମୋର ଯୁଦ୍ଧ କରିବାର କିଛି ଆବଶ୍ୟକ ନାହିଁ, ମୋର ବି କର୍ମ କରିବାର କିଛି ଆବଶ୍ୟକ ନାହିଁ, କିନ୍ତୁ ମୋ ଧର୍ମ ମୁଁ ସେଠି ଭଗବାନ, ମୁଁ ଶାସ୍ତ୍ରଟା ତିଆରି କରୁଛି, ମୁଁ ଶାସ୍ତ୍ରଟାକୁ ମାନେ। ଆଉ ଯେଉଁଠି ଯେଉଁଠି ଭଗବାନ ଶାସ୍ତ୍ର ନିୟମଟାକୁ ମାନି ନାହାନ୍ତି ସେମିତି କିଛି ଗୋଟେ ଜାଗା ନାହିଁ, ସବୁଆଡ଼େ ଶାସ୍ତ୍ର ନିୟମ ମାନିଛନ୍ତି। ଯେଉଁଠି ସୌର ସୌର ବୃତ୍ତିରେ ସ୍ୱଚ୍ଛା ବୃତ୍ତିରେ କ'ଣ କୁହାଯିବ ସେଟାକୁ, ମାନେ ନିଜର ଭଗବତ୍ତାଙ୍କ ହିସାବରେ ସେ କାର୍ଯ୍ୟ କରିଛନ୍ତି, ସେଠି ଶାସ୍ତ୍ର ମିଳୁନି। ଯେମିତି କପିମାନଙ୍କ ସହିତ ରାସଲୀଳା କଲେ, ସେଟା କେଉଁ କେଉଁ କାର୍ଯ୍ୟ ହେଲା? ଅତିମର୍ତ୍ତ କାର୍ଯ୍ୟ, ତୁମେ ସେଟା ଅନୁସରଣ କରିପାରିବ ନାହିଁ। ତୁମେ କହିବ କାହିଁକି ଭଗବାନ ସେଟା କଲେ, କାହିଁ ଶିବ ଭଗବାନ ସେଥିପାଇଁ ସେ କଲେ, ସିଏ ସେଟା ଗୋବର୍ଦ୍ଧନ ଲୀଳା ଟେକିଲେ, ତୁମେ କାହିଁକି କହୁନ କାହିଁ ଭଗବାନ ଏତେବେଳେ ପଥରଟା ଟେକିଲେ, କୁହ ସିଓ ତୁମେ ତେଜସ୍ୱୀ ପୁରୁଷ ତେଜିଆନ ନ ଦୋଷ ଆୟ, ତୁମେ ସେମିତି କହିପାରିବନି। କାରଣ ସେ ସବୁ ଦୁଇଟା କେବଳ ଗୋଟିଏ କାମ କରୁନାହାନ୍ତି, କରିଛନ୍ତି ଶିବଜୀ ବିଷ ପାନ କରିଦେଇଛନ୍ତି, ଭଗବାନ ଅଗ୍ନିପାନ କରିଦେଇଛନ୍ତି, ସେଣେ ଗୋପୀମାନଙ୍କ ସହିତ ନୃତ୍ୟ କରିଛନ୍ତି। ତୁମେ ଯେଟାକୁ ଭଲ ପାଉନ, ତାହେଲେ ବ୍ରଜବାସୀମାନେ ବଞ୍ଚିବା ପାଇଁ ଯେତେବେଳେ ଗୋବର୍ଦ୍ଧନ ଟେକିଲେ, ଯେତେବେଳେ ଅଗ୍ନିପାନ କଲେ, ଯେତେବେଳେ କାଳିଆ କାଳିଆ ଉପରେ ନୃତ୍ୟ କଲେ, ସେଟାକୁ ତୁମେ ଧରୁନ, ସେଟା ତୁମେ ଆଚରଣ କରିପାରିବେ କି? ତୁମେ ଯଦି କହୁଛ ନା ଭଗବାନ ବାହା ହେଇଥିଲେ ଏତେ ମୁଁ ବାହା ହେଇପଡ଼ିବି, ତାହେଲେ ଭଗବାନ ଭଗବାନ ଗୋବର୍ଦ୍ଧନ ଟେକିଥିଲେ, ତୁ ଗୋଟେ ପଥର ଉଠାଏ, 5 କେଜି ପଥର ଉଠାଇକି ଧର, 7 ଦିନ କଣ 7 ଘଣ୍ଟା ଟେକି ଉଠିଆ ହବ? ଯେଉଁମାନେ ଯେତେବେଳେ ଦେଖିବେ ମହାତ୍ମା ମାନେ ଅତିମର୍ତ୍ତୀୟ ପୁରୁଷ, ଯେଉଁମାନେ ମହାତ୍ମା ମାନେ ସାଧାରଣ ଆମ ଭଳିଆ ଲୋକ ଯେ କହିବେ ମୁଁ ମହାତ୍ମା ହେଇଗଲି ମୋର ରୁଲ୍ସ ଡାଇଭର୍ଟ କରିବି ନାହିଁ, ତାଙ୍କ ଉପରେ 2 ଜିନିଷ ଥିବ। ଯେହେତୁ ଭଗବାନ କରିଛନ୍ତି, ଯଦି କେଉଁଠି ତ୍ରୁଟି ଦେଖାଯାଉଥିବ ସେଭଳିଆ ଅତିମର୍ତ୍ତୀୟ କାମ କିଛି କରିଥିବେ। ଆମ ଦୃଷ୍ଟିରେ ତ୍ରୁଟି ହେଲେ, ଯେମିତି ଗୋପୀମାନଙ୍କ ସହିତ ନୃତ୍ୟ କରିବା ସମାଜରେ ଏଟା ତ୍ରୁଟି ହେଇପାରେ, କିନ୍ତୁ ସମାଜରେ ଗୋଟେ କେତେ ବଡ ମହାନ ଉପକାର ସେ କଲେ, ସମାଜ ଦେଖାଇ ଦେଇଗଲେ ଗୋବର୍ଦ୍ଧନ ତାଙ୍କର କି ବ୍ରଜ ସମ୍ପୂର୍ଣ୍ଣ ବ୍ରଜ ବ୍ରଜବାସୀମାନଙ୍କୁ ରକ୍ଷା କଲେ, ସେଇଟା କାହିଁକି ତୁମେ ଧରୁନ? ସେ ପ୍ରଭୁବାସୀ କଥା କୁହନ୍ତି, ତୁମେ ଖାଲି ଭଗବାନଙ୍କୁ କୃଷ୍ଣଙ୍କୁ କହୁନ ଯେ ଗୋପୀଜନ ବଲ୍ଲଭ, ସେ ଗିରିବର ଧାରୀ ଗୋପୀକି ଯିଏ ଭଲ ପାଉଥିଲେ ଗୋପୀମାନଙ୍କ ପାଇଁ ଗୋବର୍ଦ୍ଧନ ବି ଟେକିଥିଲେ। ତୁମେ ତୁମ ସ୍ତ୍ରୀକି ଭଲ ପାଉଛ, ତୁମ ସ୍ତ୍ରୀ ପାଇଁ କ'ଣ ଟେକିବ? ଟେକ, ତୁମ ସ୍ତ୍ରୀ ଯେତେବେଳେ ରୋଗ ହବ ତୁମ ମେଡିକାଲରେ ଟେକି ଆଣି ତୁମ ଘର ଉପରେ ରଖ, ଦେଖିବା କ'ଣ ତୁମ ସ୍ତ୍ରୀ ପାଇଁ କରିପାରିବ? ତୁମେ ଏଟା କରିପାରିବନି। ଭଗବାନ ଗୋପୀକି ଭଲ ପାଉଥିଲେ ନା, କେବଳ ଭଲ ପାଉନଥିଲେ, ତାଙ୍କ ପାଇଁ ଗୋବର୍ଦ୍ଧନ ଟେକିଦେଲେ। ତୁମ ସ୍ତ୍ରୀ ବିପଦ ବୋଲି ତୁମେ କ'ଣ କରିପାରିବ? ପୋଲିସ ବାନ୍ଧି ନେଇଗଲେ, ପୋଲିସ ତାକୁ ଆକାଶକୁ ପଠାଇଦେବ ନା ନରକକୁ ପଠାଇଦେବ? ତୁମେ ତୁମେ ଅତିମତ୍ୟ ଲୋକମାନଙ୍କର କୌଣସି ଉଦାହରଣ ଦେଇପାରିବନି, ତେଜସ୍ୱୀ ପୁରୁଷମାନଙ୍କର ଉଦାହରଣ ଦେଇପାରିବନି। ତାଙ୍କ ନିକଟରେ ନିଶ୍ଚିତ ଭାବରେ ଗୋଟେ ଅତିମର୍ତ୍ତି କାର୍ଯ୍ୟ ସେ କରିଥିବେ, ତୁମେ କିଛି କରିପାରିବନି। କୌଣସି ସୁରକ୍ଷା ଗୋଟେ ଜୀବକୁ ଦେଇପାରିବନି। ଆଉ ଯେଉଁଠି ତୁମେ ଦେଖୁଛ ଭଗବାନଙ୍କର ଶାସ୍ତ୍ର ସହିତ ମେଳ ଖାଉନି ବୋଲି, ସେଠି ସମ୍ପୂର୍ଣ୍ଣ ଭାବରେ ମାନିବାକୁ ପଡ଼େ ଭଗବାନଟି ଐଶ୍ୱର୍ଯ୍ୟଟା ପ୍ରତିଷ୍ଠା, ଭଗବାନ ବିଶ୍ୱରୂପ ଦର୍ଶନ କରାଇଲେ, ସମ୍ପୂର୍ଣ୍ଣ ବିଶ୍ୱରଟାକୁ ଦର୍ଶନ କରିଦେଇଛି। ତୁମେ ଦେଖାଅ କରି, ତୁମେ କେଉଁଠି ତୁମର କ'ଣ ଅଛି, ତୁମେ କେତେ ଜଣଙ୍କୁ ପୋଷିପାରିବ, ତୁମେ କେତେ ଜଣଙ୍କୁ ପୋଷିପାରିବ କୁହ, ତୁମେ କେତେ ଜଣ ଲୋକଙ୍କର ଦାୟିତ୍ୱ ନେଇପାରିବ? ତୁମକୁ ସବୁ ଖାଇବା ପିଇବାକୁ ଦିଆହେଇକି ତୁମ ପାଇଁ ସବୁ ବ୍ୟବସ୍ଥା କରିଦିଆ ହବ। ଭଗବାନ ତୁମମାନଙ୍କର ଦ୍ୱାରକା ଥିଲା ନା, ଦ୍ୱାରକା ଦ୍ୱାରକା 1600 ନାରୀ ଥିଲେ, ତୁମକୁ ସବୁ ସେମିତି ତୁମେମାନଙ୍କର 1600 ସ୍ତ୍ରୀ ବିବାହ କରିଦିଆ ହବ, ତୁମ ପାଇଁ ଗୋଟେ ସିଟି କରିଦିଆ ହବ, ତୁମକୁ ପୁରା ବ୍ୟାଙ୍କ ଗୋଟେ ଦିଆହେଇଯିବ, ଖାଲି ଡ୍ର କରିବ ଖାଇବ କଲ ଦେଖିବା, ତୁମେ 1600 ସ୍ତ୍ରୀ ଖାଇ ରଖ ପାଖରେ, 16 ରଖୁ ନା, 1600 ଛାଡ, 16 ସ୍ତ୍ରୀ କି ପାଖରେ ଖାଲି ରଖ, ତୁମକୁ ସବୁ କେତେ ଚାକର ରହିବେ, ତୁମର ସବୁ ଜିନିଷ ରହିବ, ଶୁଣିପାରିବ ତାଙ୍କ କଥାକୁ ସମୟ ତୁମେ ପାଗଳା ହେଇକି ବୁଲିବ ରାସ୍ତାରେ, ସବୁ ଖାଇବାକୁ ଥିଲେ ବି ତୁମକୁ ସବୁ କର୍ମ କରିଦେବି, ତାଙ୍କ କଥାକୁ ତୁମେ ମ୍ୟାନେଜ୍ କେବଳ କରିପାରିବନି, ଗୋଟେ ମଣିଷ ଗୁଡ଼ାକୁ ମ୍ୟାନେଜ୍ କରିହବନି। ଗୋଟେ ବଡ ବଡ ପ୍ରବାଦ ଦେଖ, ତୁମେ ଗୋଟେ ବଡ ବଡ ଫ୍ୟାକ୍ଟ୍ରି ମ୍ୟାନେଜ୍ କରି ସେମାନେ ଆସୁଛନ୍ତି, ଗୁଗୁଲ ସେ କଣ ଗୁଗୁଲ ନା କଣ ଏଟା ଗୋଟେ ଅଛି, ସେ ବଡ ବଡ କମ୍ପାନୀ ଫ୍ୟାକ୍ଟ୍ରି ସେ ସବୁ ମେଣ୍ଟେନ୍ କରୁଛନ୍ତି, ତାଙ୍କ ଗୋଟେ ସ୍ତ୍ରୀକି ମେଣ୍ଟେନ୍ କରିପାରୁ ନା? ଦେଖ କେତେ ଗୋଟେ ଜିନିଷ ପାରୁନାହାନ୍ତି। ଆସି ପାଇଁ ଏବେ କେବେ ବର୍ଷେ ଖଣ୍ଡେ ହେଲାଣି ମଧ୍ୟ ସେ କୋଭିଡ଼ରେ, ସେ ଗୁଗଲ ନା କିଏ ଗୋଟେ ତାର ହେଇଥିଲା, ତା ସ୍ତ୍ରୀ ସାଙ୍ଗେ ଡିଭୋର୍ସ ହେଲା, ସିଏ ହଉଛି ପୁଣି କରୋଡ କରୋଡ ମାନେ ବିଶ୍ୱର ବଡ ବଡ ଧନୀ ଭିତରେ ତାଙ୍କ ନାଁ ସବୁ ଅଛି। ତୁ ଏତେ ବଡ ବିଶ୍ୱଟାକୁ ସେମାନେ ଚଳଉଛନ୍ତି, ତାଙ୍କର ସିଷ୍ଟମରେ ବର୍ତ୍ତମାନ ସବୁ ଚାଲିଛି। ଦେଖ ଗୋଟେ ସ୍ତ୍ରୀ ସମ୍ଭାଳି ପାରୁନା, ଆଉ ତୁମେ ତ ଗୋଟିଏକୁ ପାରୁନ ଆଉ ଷୋହଳଟାକୁ କ'ଣ ପାରିବ? ତୁମେ ଶୁଣି ଷୋହଳ ସହସ୍ର ଭଗବାନ ରଖିଦେ, ତୁମେ ଖଟିକି ଖାଉଛ, ତୁମକୁ ସବୁ ଦିଆଯିବ ଚଳେଇଲା ଦେଖିବା ଗୋଟେ ମଣିଷକୁ ନା। ତେଜସ୍ୱୀ ପୁରୁଷ ମାନଙ୍କ ଗୋଟେ ଦେଖାଯିବନି, ଯେଉଁଠି ଯେଉଁଠି ତୁମେ ଶାସ୍ତ୍ରର ଏ ଜିନିଷ ଦେଖୁଛ ସେଠି ତୁମେ ଛାଡ଼ିଦବ, ତୁ ପାରିବନି ସେ ଜିନିଷକୁ ମୁଣ୍ଡ ପୁରେଇକି। ଭଗବାନ ସବୁ ଯେଉଁ ଶାସ୍ତ୍ରରେ ଭଗବାନଙ୍କ ବିରୁଦ୍ଧରେ ଜିନିଷ ଗୁଡା ରହିଛି ଶାସ୍ତ୍ରରେ, ସେ ବ୍ୟାସଦେବ ଲେଖିଛନ୍ତି ଯେଉଁଟାକୁ ବୈଷ୍ଣବ ଧର୍ମ ସହିତ ମିଶିବ ନାହିଁ, କିନ୍ତୁ ଶାସ୍ତ୍ର ଅଛି ତୁମେ କ'ଣ କରିବ? ପୁଣି ସେ ବି ମଲା ମଣିଷ ମଲା, ସେ ଭିତରୁ ମାୟାବାଦ ଆଉ କଳିଟା ସେ ଭିତରୁ ତିଆରି ହେଇଛି ନା। ଆଉ ଏଇ ଯୋଉଟା ଯୋଉଟା ଲେଖିଛି କ'ଣ ତା ନା ଆମର ସେ ଗୋଟେ ବାବା ଓଡ଼ିଆର ନାହିଁ, ସେ ସବୁ ଲେଖି ପକେଇଛି ଜଗନ୍ନାଥଙ୍କୁ କୃଷ୍ଣଙ୍କୁ ପୋଡ଼ା ହେଲା, ଇଏ ହେଲା, ସେ ହେଲା, ସେ ମହାଭାରତ କହିଲେ, ସେ ସବୁ ଓଡ଼ିଆ ଭାବିଲେ, ହଁ ସେ ଲେଖିଦେଲେ, ସେ ଲେଖି ପକେଇଲେ, ସେଟା ସବୁ ଲେଖିଛନ୍ତି। ଗାନ୍ଧାରୀ କୃଷ୍ଣଙ୍କୁ ଅଭିଶାପ ଦେଇଦେଲେ, ଗାନ୍ଧୀ ଅଭିଶାପ ଦେଇଦେଲେ ନା ଆଉ ମହାଭାରତ ଅଛି ତ ଲେଖିଛି କେମିତି କିଏ ବ୍ୟାସ? ସେଦିନ ତ ଅପ୍ରସନ୍ନ ରହିଲେ ଭକ୍ତି ଅପରାଧରେ ଲାଗିଲା, ଏତେ ଶାସ୍ତ୍ର ରଚନା କରି ଭକ୍ତି ଅପରାଧରେ କାହିଁ ଲାଗିଲା? ନିର୍ମଳ ଭକ୍ତିକି ଲେଖିଥାନ୍ତି, ଆଉ ସେଦିନ ଭକ୍ତି ଅପରାଧରେ ଲାଗିଲା ଆଉ। ରମାଭାରତ ଡାଇରେକ୍ଟ ଲେଖା ହେଇଛି ନା, ଗାନ୍ଧୀର ଅଭିଶାପ ଦେଇଛନ୍ତି ଆଉ, ମୋ ମୋ ପୁତ୍ର ସବୁ ଚାଲିଗଲା, ମୋ ବଂଶ ଚାଲିଗଲା, କୃଷ୍ଣ ତୋର ବଂଶ ବି ଚାଲିଯିବ। ହେଲେ ଏଇଟା କେମିତି ହବ? ଯଦି ଏଇଟା ହେଇଯିବ ତାହେଲେ ଗୀତାର ଭଗବାନଙ୍କ ଉକ୍ତି ସହିତ ପୁରା କଣ୍ଟ୍ରାଡିକ୍ଟର ହେଇଗଲା, ଅବଜାନାନ୍ତି ମାଙ୍ଗ ବୁଢ଼ା ମାନସିତ ନୁ ଆଶ୍ରିତମ। ଆଉ ବିଶ୍ୱରୂପ ଯୋଉ ଗୀତା ପୂର୍ବରୁ ବିଶ୍ୱରୂପ ଦେଖିଛନ୍ତି ତାହେଲେ ସେଟା ଗୀତାର କିଛି ମୂଲ୍ୟ ରହିଲାନି। ଆଚ୍ଛା ଗୀତା ବିଶ୍ୱରୂପଟା ବର୍ଣ୍ଣନା କିଏ ଦେଇଛନ୍ତି? ଆଉ ତାହେଲେ ଏଠି କେମିତି ଲେଖିଲେ? ଏଟା ତାହେଲେ ଗଞ୍ଜେଇ ଖାଇକି ଲେଖିଲେ ନା କ'ଣ? ଓଡ଼ିଆ ଯେ ତୁ ଗଞ୍ଜେଇ ଖାଇ କଥା କହୁଛୁ, ଓଡ଼ିଆରେ କୁହନ୍ତିନି ରାଗିଗଲେ, ତୁ କ'ଣ ଗଞ୍ଜେଇ ଖାଇଛୁ କି? ତ ବ୍ୟାସଦେବଙ୍କର ଯଦି କଣ୍ଟ୍ରାଡିକ୍ଟରି ଜିନିଷ ପଡ଼ିବ ତୁମକୁ ଲାଗିବ କି ବ୍ୟାସଦେବ ମୁଣ୍ଡ କାମ କରୁନି ନା କ'ଣ? ତୁମେ ତ ନିଜେ ଗୀତାରେ ଲେଖିଲେ ନା, ବ୍ୟାସ ନିଜେ ଲେଖିଛନ୍ତି ଗୀତା ନା ଭଗବତ ଗୀତା? ଆଉ ସଞ୍ଜୟ କହୁଛନ୍ତି ବ୍ୟାସ ପ୍ରସାଦ ଶ୍ରୁତବାନ, ମୁଁ ବ୍ୟାସଙ୍କ କୃପାରୁ ଶୁଣୁଛି ସବୁ। 18 ଅଧ୍ୟାୟ ଲାଷ୍ଟରେ କହୁଛନ୍ତି ଏ ତ ପରମ ଗୁହ୍ୟମ, ଏଇ ପରମ ଗୁହ୍ୟ ଉପଦେଶ ମୁଁ ବ୍ୟାସ ପ୍ରସାଦ ଶ୍ରୁତବାନ, ବ୍ୟାସଙ୍କ କୃପାରୁ ଜାଣୁଛି। ହଁ ଯୋଗେ ଯୋଗେ ସ୍ୱରାତ କୃଷ୍ଣ ସାକ୍ଷାତ ସ୍ୱୟଂ କଥୟନ୍ତି ଚ, ସାକ୍ଷାତ ସ୍ୱୟଂ କହୁଛନ୍ତି କିଏ? ଯୋଗେ ଯୋଗେ ସ୍ୱରାତ କୃଷ୍ଣ, ଯୋଗେଶ୍ୱର ମାନଙ୍କର ଯୋଗେଶ୍ୱର କୃଷ୍ଣ ସାକ୍ଷାତ କହୁଛନ୍ତି। ତୁମେ କେଉଁଠୁ ଶୁଣୁଛ? ପରମ୍ପରାଟା ଦଉଛନ୍ତି ନା, କାଳେ କହିଲେ ସଞ୍ଜୟ ଉପାସ ଲେଖା ହେଇଛି ନା ପ୍ରଥମେ, ସଞ୍ଜୟ କହୁଛି ଧୃତରାଷ୍ଟ୍ର ଶୁଣୁଛି, ଏଇ ସମ୍ବାଦରୁ ଆମେ ଶୁଣୁଛେ ନା। ଆଉ ଅର୍ଜୁନ କହୁଛନ୍ତି ଭଗବାନ, କୃଷ୍ଣ କହୁଛନ୍ତି ଅର୍ଜୁନ ଶୁଣୁଛନ୍ତି, ସେଇଟାକୁ ରିଲେ କରୁଛନ୍ତି କିଏ? ଆରମ୍ଭ ହେଲା ନା ସଞ୍ଜୟ ଧୃତରାଷ୍ଟ୍ର ଉପାସ, ତାପରେ ସଞ୍ଜୟ କହିଲେ ନା, ଆଉ ସଞ୍ଜୟ କହୁଛନ୍ତି ଆମେ ଶୁଣୁଛେ, ସଞ୍ଜୟ କ'ଣ କହିଲେ? ତା ଉତ୍ତର ଚାଲିଲା, ଅର୍ଜୁନ ଏହା କହୁଛନ୍ତି, ସେ କହୁଛନ୍ତି, ସଞ୍ଜୟ କହୁଛନ୍ତି ଏଟା, ସଞ୍ଜୟ ପରମ୍ପରାଟା ସ୍ଥାପନ କରିବେ ନା। ସଞ୍ଜୟ ଉପଚାର ତୁମେ କେମିତି ଜାଣିଲ ଗୀତାଟା? ତୁମେ ଦେଲି ନା ମହାଭାରତରେ, ସେ 18 ଅଧ୍ୟାୟରେ ସେ ପ୍ରମାଣଟାକୁ ଦେଲେ, ବ୍ୟାସ ପ୍ରସାଦ ଶ୍ରୁତବାନ। ତ ତୁମେ ତ ଗୀତାରେ ଲେଖିଲ ବିଶ୍ୱରୂପ ଦର୍ଶନ, ତୁମେ ଲେଖିଲ ଅଂ ସର୍ବସ୍ୱ ପ୍ରଭବ, ତୁମେ ଲେଖିଲ ବିଜଂ ସର୍ବଭୂତାନ, ସବୁଥିର ମୂଳ କରିଦେଲ, ଶେଷରେ କହିଦେଲ ଗାନ୍ଧୀରେ ଅଭିଶାପ ଦେଲା, ପାଗଳ ହେଇଯିବେ ନା ଲୋକ? ଲୋକ ଏଇଦିନ ଇଣ୍ଡିଆ ଲୋକ ଗୋଟେ ଶାସ୍ତ୍ର ପଢ଼ନ୍ତି, ଶାସ୍ତ୍ର ସେଥିପାଇଁ ଶାସ୍ତ୍ର ପଢ଼ିଲେ ବି ତୁମେ ବୁଝିପାରିବନି, ଏ ସାଧୁ ନଥିବ। ଇଣ୍ଡିଆ ଲୋକ ଗୋଟେ ଶାସ୍ତ୍ର ପଢି ମାୟାବାଦୀ ଯେତେ ଗୁଡ଼ା ଭାରିଲା ସବୁ କେମିତି ଭଲ ଲାଗିବ? କିଙ୍ଗ ବ୍ରହ୍ମ କିଙ୍ଗ, ଏ ଯୋଉ ଗୀତାରେ କହିଦେଲେ ଭଗବାନ ବ୍ରହ୍ମ କ'ଣ ଏସବୁ ଏଗୁଡ଼ା ସବୁ ପଢିଲେ ବ୍ରହ୍ମବାଦୀ ମାନେ ବ୍ରହ୍ମ ଭାରି ପଡ଼ିଲେ, ଟାଙ୍କୁଡ଼ି ନେଇଗଲେ ଯେ ଯୁଆଡ଼େ ପାରିଲେ, ଭଗବାନଙ୍କ ରୂପ ନାହିଁ। ତେଣୁ ଯେଉଁଠି ଯେଉଁଠି ଏଇସବୁ ପ୍ରସଙ୍ଗ ଗୁଡାକ ଆସୁଛି ତାର ସମାଧାନ ଗୁଡା କେବଳ ଆମର ଆଚାର୍ଯ୍ୟମାନେ ଦେଇଛନ୍ତି, ଆଉ କିଏ ପାରିନାହାନ୍ତି। ମହାଭାରତ ଉପରେ ତାଙ୍କ ଟୀକା ନାହିଁ କି? ଆମର ମାଧବାଚାର୍ଯ୍ୟଙ୍କ ଟୀକା ଅଛି, ସେ ପୁରା ମହାଭାରତ ଉପରେ ଟୀକା ଲେଖିଛନ୍ତି, ଏତେ ବଡ ବିଶାଳ ବଡ ଗ୍ରନ୍ଥକୁ ସେ ଟୀକା ସବୁ ରଚନା କରିଛନ୍ତି, ଲକ୍ଷ ଶ୍ଳୋକକୁ ସେ ଟୀକା ଲେଖିଛନ୍ତି। ହେଲେ କ'ଣ ହବ? ବାଟ ବାଟ ଯେଉଁ ଯେଉଁ କଣ୍ଟ୍ରାଡିକ୍ଟର ରହିଛି ତାକୁ ସମାଧାନ କିଏ ଦେଇପାରୁନାହାନ୍ତି? ଗାନ୍ଧାରୀଙ୍କର ଅଭିଶାପଟା ରହିଲା ରହିଲା, ଆଉ କୃଷ୍ଣଙ୍କର ଯୋଉ ଜରାସବର ମାରିଲା, ଆରେ ଏଠି କହିଦେଲ ଅଜ ଅଜ ଅଫିସ ନବ୍ୟାତ, ଭଗବାନ ନିଜ ମୁଖରେ କହୁଛନ୍ତି, ବ୍ୟାସଦେବଟା ରଖୁଛନ୍ତି, ମୁଁ ଅଜ ଯାହାର ଜନ୍ମ ନାହିଁ। ଅଜ ମାନେ କ'ଣ? ଜନ୍ମ ମୃତ୍ୟୁ ରହିତ, ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ଜନ୍ମ ମୃତ୍ୟୁ ରହିତ କରିଦେଲେ ଅଜମାନେ ମରଣ ନାହିଁ, ସେଟା ନୁହେଁ, ଜନ୍ମ ମାନେ ମରଣ। ତେଣୁ ଜନ୍ମ ମରଣର ଉର୍ଦ୍ଧ୍ୱରେ ଯିଏ, ଯେମିତି ସୂର୍ଯ୍ୟଙ୍କର ଉଦୟ ଅସ୍ତ ନାହିଁ, ଆମ ପାଇଁ ଉଦୟ, ଭାରତ ପାଇଁ ଉଦୟ ହେଉଛନ୍ତି, ସେ ବିଦେଶରେ ଅସ୍ତ ହେଉଥିବେ, ବିଦେଶର ସେ ଆମ ପାଇଁ ଉଦୟ ଅସ୍ତ, ଉଦୟ ସ୍ତରଟା ସୂର୍ଯ୍ୟ ଲୋକରେ ନାହିଁ, ସୂର୍ଯ୍ୟ ଲୋକର ଅନ୍ଧକାର ନାହିଁ, ଭଗବାନଙ୍କର ଜନ୍ମ ମୃତ୍ୟୁ ନାହିଁ। ଗୀତା ତ କହିଦେବେ ତୁମେ ଅଜ, ପୁଣି ଏଠି କେମିତି ମାରିଲା ଜରା ସବର, ଯୋଉ ଲୋକଟା କଣ ବୁଝିବ, ସାଧାରଣ ଲୋକଟା ସିଏ କାହିଁ ବୁଝିବ ଜରା କିଏ ଥିଲା କଣ ଥିଲା, ଇଏ କାହିଁ ମୁଣ୍ଡ ପୁରିବ, ଏ କୃଷ୍ଣଙ୍କୁ ତ ମାରିଦେଲେ ଗଲା ଆଉ କଣ। ସେ ଯୋଉ ଆମର ଆମର କଣ ପୁରୀର ସେଟାକୁ ସେ କହିବେନି କି କୃଷ୍ଣ ସରଧାର ନା, ଆଉ ଆମ ଜଗନ୍ନାଥ କଣ ସରଧାରୀ, ସେ ଜଗନ୍ନାଥ ସରଧାର କଣ, ଜଗନ୍ନାଥ ତୁମେ ଜାଣିଛ କଣ, ତୁମେ କଣ ଜାଣିଛ, ଆଜି ଯଦି ସରଧାର ନ ତୁମେ ଟଙ୍କା ପାଇଁ ମାଟ ପୋଡ଼ି କାହିଁ ଲାଗୁଛ, କଣ ସରଧାରୀ କଣ, ତାଙ୍କର ଜ୍ଞାନ କିଛି ନାହିଁ, ସତ କି ଜାଣନ୍ତିନି କୃଷ୍ଣ କଣ ଜଗନ୍ନାଥ କଣ, ତାଙ୍କୁ ଶାସ୍ତ୍ର ଜ୍ଞାନ ଗୁଡା ଅଛି, ଖାଲି ଗୋଟେ ପରମ୍ପରାରେ ଅଭିମାନରେ ଏଗୁଡା ଧର୍ମ କଥା ଗୁଡା ଖାଲି କହୁଛନ୍ତି, ଏଗୁଡାକରେ କିଛି ନାହିଁ। ଆରେ ସିଏ ତ ବିଗ୍ରହ ଲୀଳାଟା, ଇଏ ତ ବିଗ୍ରହ ଲୀଳା ନା, କଳିଯୁଗରେ ତୁମେ ଏତେ ପତିତ ଭଗବାନଙ୍କୁ ସାକ୍ଷାତ ଭଗବାନ ସାଙ୍ଗରେ ତୁମେ ଦର୍ଶନ କରିପାରିବ ନାହିଁ, ଭଗବାନଙ୍କ ତୁମ ସାଙ୍ଗରେ ଭଗବାନ କଥାବାର୍ତ୍ତା କରିବେ ନାହିଁ, ତୁମ ସାଙ୍ଗରେ ଲୀଳା କରିବେନି। ଭଗବାନ କୃପା କରିକି କଳିଯୁଗ ଲୋକମାନଙ୍କୁ ଅର୍ଚ୍ଚା ରୂପରେ ଦଉଛନ୍ତି, ପୁଣି ଅର୍ଚ୍ଚା ବିଗ୍ରହଙ୍କୁ ଦର୍ଶନ କଲେ ବି ଲୋକମାନେ ପୁରୀ ଏତେ ଯାଆନ୍ତେ ପ୍ରସାଦ ପତ୍ର ନ ଖାଇବାକୁ ହେଲେ, ଏହି ଖାଇବା ଲୋକ କଳିଯୁଗ ଅନ୍ନଗତ ପ୍ରାଣ କଣ ଉପାସ କରିବେ, ଯାଇ ତୀର୍ଥରେ ଉପାସ କରିକି ଆସିବେ, ଭୋଜନ ବ୍ୟବସ୍ଥା ସବୁ ରହିଛି, ଆଉ ଭଗବାନ ଜାଣିଛନ୍ତି ପ୍ରସାଦ ରୂପରେ କୃପା କରି ଜଗନ୍ନାଥ ପ୍ରସାଦ ଟିକେ ଦଉଛନ୍ତି, ଆଉ ଲୋକଙ୍କର ଜ୍ଞାନ ଅଛି ଭଗବାନଙ୍କୁ, ଯଦି ମଣିଷର ଏତେ ଜ୍ଞାନ ଥାନ୍ତା କଣ କେଉଁଠି ଯାଉଛି ଭୋଗ ଦୃଷ୍ଟି ଲାଳସା, ବିଶ୍ୱ ଲାଳସା ଯାଉଛି କି, ବିଶ୍ୱ ଲାଳସା ଯାଉନି, ଆଉ ତୁମର ଏଇଟା ଏଇଟା କଣ ଧର୍ମ, କେତେ କେତେ ବଡ ବଡ କଥା କହିଲେ କଣ ହବ, ତୁମ ଅନ୍ତର ବିଶ୍ୱ ଲାଳସା ଯାଉନି କି ତୁମ ଅନ୍ତର ଗୋଟେ ସରଳତା ଆସୁନି, ଆଉ ଧର୍ମର କେତେ ବଡ କଥା କହିଲେ କଣ ଟା ହବ, ସେମାନେ ଗୋଟେ ସେଇଥିରୁ ଟାଣିକି ସବୁ ନେଇକି କହୁଛନ୍ତି ନା, ସେ କୃଷ୍ଣ ସ୍ୱର ଧାରିଥିଲେ ଚାଲିଗଲା, ଦେଖ ଜଗନ୍ନାଥଙ୍କର ତାଙ୍କର ସ୍ୱର କିଛି, ମୁଁ ଯଦି କଣ୍ଟାକ୍ଟ ଗୋଟେ ଯୁକ୍ତି କରିବି ସେମାନେ ପାରିବେନି, ଭଗବାନ ତୁମେ ସେମିତି ବିଷୟରେ କାଲକୁଲେସନ କରିପାରିବେନି, ଭଗବାନଙ୍କର ବିଗ୍ରହ ଲୀଳାରେ ବି ଖଣ୍ଡିତ ଅଛି, ତାପରେ ତୁମେ କଣ କରିବ, ବିଗ୍ରହ ଲୀଳାରେ ବି ଭଗବାନ ସେମିତି ଲୀଳା କରିଛନ୍ତି। ଏ ଯେମିତି ଶ୍ରୀନାଥ ଆମର କଣ ତାଙ୍କ ନା ମାଧ୍ୟନ୍ଦ୍ରପୁରୀଙ୍କ ପୂର୍ବରୁ ବଜ୍ରନାଭଙ୍କ ପରେ ସେ ତ ମାଟି ତଳେ ରହିଗଲେ, ମାଟି ତଳେ ରହିଗଲେ, ତାର ମାଟି ତଳେ ଯିଏ ରହିଲେ ସେ ତ ବିଗ୍ରହ ରୂପରେ ରହିଲେ ନା, ପୁଣି ଶକ୍ତି କେମିତି ପ୍ରକାଶ କଲେ ଭକ୍ତ ହେଲାବେଳକୁ, ତୁମେ କୁହ। ଏ ଯେମିତି ଜଗନ୍ନାଥଙ୍କୁ ଆମର ଆମର ହିଷ୍ଟ୍ରି ହିସାବରେ, ଆମର ଓଡ଼ିଶାର ହିଷ୍ଟ୍ରି ହିସାବରେ ଜଗନ୍ନାଥଙ୍କୁ ପାତାଳି କରି ଦିଆହେଇଛି, ପାତାଳି କୁହନ୍ତିନି ପାତାଳି, ସେ ସୋନପୁର ପାଖରେ ସେତେବେଳେ ପାତାଳି କରିଦିଆ, ମୁସଲମାନ ଇଏ କରିବି ବୋଲି ଚାଲିଗଲା, ତାଙ୍କ ହିଷ୍ଟ୍ରି ଯେଉଁ ମୁଁ ପଢ଼ୁଥିଲି ଦେଖୁଥିଲି ସେତେବେଳେ, ଆଗରୁ ତ ବହୁତ ପଢ଼ୁଥିଲି ସବୁ, ଏବଂ ମନରେ ନାହିଁ, ତାପରେ ନୂଆ ବିଗ୍ରହ ହେଲେ ନା, ଆଉ ପୁଣି ନେପାଳର ରାଜା ଆଣିକି ଦେଲେ ନା ବ୍ରହ୍ମା, ଆଉ ଯୋଉଟା ବ୍ରହ୍ମ ମାନେ ଶାଳଗ୍ରାମ ଯୋଉ ଯାହା କୁହନ୍ତି, ନେପାଳ ରାଜାଙ୍କର ସେପଟେ ଅଛି ନା, ନେପାଳ ରାଜା ଏତେବେଳେ ଆସିବେ ଏଠି ଜଗନ୍ନାଥ ମନ୍ଦିର ସେବା କରିବେ, ତାହେଲେ ସେଠି ଖଣ୍ଡିତ ହେଲା କି ନାହିଁ ବିଗ୍ରହ ସାର, ପାତାଳ କରି ଦିଆହେଇଥିଲା ଭାରତବର୍ଷରେ ହିଷ୍ଟ୍ରିକୁ ଆମେ ଦେଖିବା, ଏସବୁ ମାନବୀୟ ବୁଦ୍ଧି ଦ୍ୱାରା ଏଗୁଡ଼ା କିଛି ହେଇପାରିବେନି, ତ ଶାସ୍ତ୍ରରେ ଏଭଳି କେତେ କେତେ ଜିନିଷ ଗୁଡାକ ଅଛି ଯେଉଁମାନଙ୍କୁ ଦେଖିଲେ, ଯେମିତି ମୁସଲମାନ ମାନେ ହିନ୍ଦୁମାନଙ୍କୁ କାହିଁ ଆମକୁ କାହିଁ କ୍ରିଟିସାଇଜ୍ କରୁଛନ୍ତି, ତାଙ୍କ ଠାକୁର ଏମିତି ପୂଜା କରୁଥିଲା, ତାଙ୍କ ଏମିତି ହେଇଗଲା, ତାଙ୍କର ସେମିତି ହେଇଗଲା, ଭଗବାନ ଦେଉଛନ୍ତି କାହିଁ ଘର ପୋଡ଼ି ଯାଉଛି, ତାଙ୍କ ମନ୍ଦିର କାହିଁ ଏମିତି ହେଉଛନ୍ତି, ଲୋକ କହୁନାହାନ୍ତି କି ଲୋକ, ତ ମାନବୀୟ ବୁଦ୍ଧି ଗୁଡାକ ସବୁବେଳେ ଲାଗିପାରିବନି, ସେଥିପାଇଁ ଏଇଠି ସେ କଥା ସେ କହୁଛନ୍ତି, ଭଗବାନଙ୍କର ଯେଉଁ ଗୁଣ ଗୁଡିକ ରହିଛି ତାକୁ ମଣିଷ ଭଗବାନ କର୍ମ କରୁଛନ୍ତି, କିନ୍ତୁ ସେ ଗୁଣ ଗୁଡିକ ମଣିଷ ତାକୁ ବୁଦ୍ଧି ଖର୍ଚ୍ଚ କରି ପାରିପାରିବନି, କଣ୍ଟ୍ରାଡିକ୍ଟରୀ ଜିନିଷ ରହିଛି ସବୁ, ଦୁଇଟା ସବୁବେଳେ ବିପରୀତ ଜିନିଷ ରହିଛି, ଏଣେ ଅଜ ଦେଖିଲା ବେଳକୁ ମାରିଦେଲେଣି କିଏ ଜରାସର ମାରିଦେଲି, ଭାଗବତର ଅଛି ଭଗବାନ ପଳେଇ ଗଲେଣି, କିନ୍ତୁ ଲୋକ କଣ କହିବେ ଜରାସର, ମହାଭାରତରେ ଷ୍ଟ୍ରେଟ ଲେଖା ହେଇଛି, ଅର୍ଜୁନ ଯୋଉ ଲେଖୁନାହାନ୍ତି, ଅର୍ଜୁନ ନେଲେ ତାଙ୍କୁ ପୋଡ଼ିଲେ ଯୋଉ ଜିନିଷ ଗୁଡ଼ାକ ସେଇଟା ସବୁ ପୁରାଣ ମାନଙ୍କର ଅଛି, ତା ସମାଧାନ କିଏ ଲୋକ ଦେଇପାରିବେନି, ଆରେ ଗୀତାରେ ଅଜ କହିଲେଣି, ଭାଗବତରେ କହିଲେଣି ଆଗେ ପଳେଇ ଗଲେଣି, ମହାଭାରତରେ କହିଲେଣି ଓଲଟା, ସେ ଗୋଟିଏ ଲୋକ ବ୍ୟାସଦେବ ରଚନା କରିଛି, ପୁଣି ପୁଣି କୁହାଯିବ ବ୍ୟାସା ବିଷ୍ଣୁ ରୂପାଏ, କଣ କାହା ମୁଣ୍ଡ ଇଏ ଯୋଉ ଧର୍ମ କାହା ମୁଣ୍ଡ କାମ କରିବ କହିଲ, ପାଗଳ ହେଇଯିବ ଲୋକଟା, ଗୀତାରେ ପଡିଲା ବେଳକୁ ଅଜ, ଭାଗବତରେ ପଡିଲା ବେଳକୁ ଭଗବାନ ଆଶ୍ରମରୁ ଦେଖିଲେ ଜରା ଜରା ସବର ମାରିଛନ୍ତି, ସ୍ୱର ମାରିଛନ୍ତି, ସ୍ୱର ମାରିଲା ପରେ ଭଗବାନ ତାକୁ କହୁଛନ୍ତି ମା ଭେଷ୍ଟ ବୋଉ ଉତ୍ତିଷ୍ଟ ଜରା କାମ ଏସ କୃତ ମିମେ ଯାଇ ମଦନ ଗୃହାତ ସ୍ୱର୍ଗ ସୁକୃତି ନା ପଦ। ଜରା କାନ୍ଦୁଛି ନା ପ୍ରଭୁ କଣ, କାରଣ ସେ ଜାଣିନଥିଲେ ତ ତାଙ୍କୁ ଦେଖାଉଥିଲା ମୃଗର କର୍ଣ୍ଣ ଭଳିଆ ସେରଟା ଲଗେଇଦେଲା, ଲଗେଇଦେଇ ପାଖକୁ ଆଇଲା ଦେଖିଲାଳୁ ଭଗବାନ ଶଙ୍ଖଚକ୍ର ଗଦା ପଦ୍ମ ଉପରେ ବସୁଛନ୍ତି, ଆଉ ନା ଶଙ୍ଖଚକ୍ର ଗଦା ପଦ୍ମ ସବୁ ମୂର୍ତ୍ତିମନ୍ତ ହେଇଛନ୍ତି, ଚାରିକର ସମସ୍ତେ ଠିଆ ହେଇଛନ୍ତି। ଶଙ୍ଖ ସିନା ହାତରେ ଏଠି ଶଙ୍ଖ, ତାଙ୍କ ଦେବତା ସିଏ ସବୁ ଠିଆ ହେଇଛି, ଚକ୍ର ଜଣେ ଚକ୍ର ସ୍ୱରୂପରେ ରହିଛନ୍ତି, ସେ ଜଣେ ଦେବତା ସୁଦର୍ଶନ ତାଙ୍କ ନା, ସମସ୍ତେ ଠିଆ ହେଇଛନ୍ତି ଆଉ ଭଗବାନ ସେଠି ବସିଛନ୍ତି। ଆଉ ଜରା ଦେଖିଲେ ସ୍ୱରଟା ଲଗେଇଦେଲା, ଭାଗବତରେ ଗୋଟେ ଶ୍ଳୋକରେ କାଟି ଦିଆହେଲା ସବୁ ଭଗବାନଙ୍କର ସ୍ୱର, ସ୍ୱର ଛାଡ଼ିନାହାନ୍ତି ଭଗବାନ, ଆସି ଜରା ବି ଭଗବାନଙ୍କ ଇଚ୍ଛାରେ ମାରିଛି। ମା ଭୟ ଉତ୍ତିଷ୍ଟ ଜରା, ଜରା ତୁମେ ଭୟ କରନି ଉଠ, କାରଣ ଜରା କାନ୍ଦୁଛି ନା ମୁଁ କଣ କଲି ଆପଣଙ୍କୁ, ଆପଣଙ୍କ ନାମ ନେଲେ ଜୀବ ଉଦ୍ଧାର ହେଇଯାଏ, ମୁଁ ସେଠି ସ୍ୱରକୁ ଲଗେଇଦେଲି ସ୍ୱର କାମ ଏସ କୃତ ହିମେ, ତୁମେ କଣ ମତେ ମାରିବ, କାମ ଏସ କୃତ ହିମେ, ମୋର ଯୋଉ କାମ ନାଟା ତୁମେ ପୂର୍ଣ୍ଣ କରିଛ, ମୁଁ ମୋ ଇଚ୍ଛାରେ ତୁମେ ମାରିଛ ନା ତୁମେ କଣଟା ମତେ ମାରିବ। ଯାଇ ମଦନ ଗ୍ରହ ସ୍ୱକୃତି ନା ପଦ, ମୋ ଅନୁଗ୍ରହରେ ତୁମେ ସ୍ୱର୍ଗକୁ ଯା ଯା। ଆଉ ଭଗବାନ ସ୍ୱର୍ଗକୁ ପଠେଇବେ, ସେ ଚାଲିବ ଏଠି ନା କଣ, ଯିଏ ମାରିଲା ତାକୁ ସ୍ୱର୍ଗକୁ ପଠେଇଲେ ଆଉ ଭଗବାନ ସେଠି ମରିଯିବେ ସାଙ୍ଗେ ସାଙ୍ଗେ। ତାପରେ ପୁଣି ବର୍ଣ୍ଣନା ଅଛି ବ୍ରହ୍ମାଜୀଙ୍କ ଦେବତାମାନେ ଅପେକ୍ଷା କରିଛନ୍ତି, ଭଗବାନ ଯାଉଛନ୍ତି ବୈକୁଣ୍ଠ ଏ ଗୋଲକୁ, ଇଏ ମିଳୁନି କାହାକୁ ନା, ମହାଭାରତ ସାଙ୍ଗରେ ଗୀତା ମିଳୁନି, ଭାଗବତ ମିଳୁନି, ନା ଲୋକଟା କଣ କରିବ, ଏଇନା ଭଗବାନ କଣ କହୁଛନ୍ତି, ମୁଁ ଯାହା ଯଦି ଆଚରି ଶ୍ରେଷ୍ଠ ତତ୍ତ୍ୱ ହୋଇ ତର୍ଜନା, ସେଥିପାଇଁ ସାଧୁ ଶାସ୍ତ୍ରର ନିର୍ଯାସଟା ସାଧୁ, ନା ତୁମକୁ ଖଟା ଲାଗିବ, ଦହି ଭିତରେ ଲହୁଣୀ ଅଛି, ତୁମ ଦହୁଣୀ ଦେବି ଦହିଟା ଦେବି, ତୁ ତୁ ଗୋଟେ ଘିଅ, ତୁମ ଘିଅ ଟେଷ୍ଟ ବାହାର କଲୁ ଦେଖିବା, ଘିଅର ସ୍ୱାଦଟା ଅଲଗା, ସେ ଘିଅର ସ୍ୱାଦଟା କେଉଁଥିରେ ଅଛି, ସେ କ୍ଷୀରରେ ଅଛି ଘିଅରେ ଅଛି, ତୁମେ ଖାଲି ଏଇଟା ଜାଣିପାରିବନି, ତାକୁ ମନ୍ଥନ କରି ବାହାର କରିବାକୁ ପଡିବ। ସାଧୁ ସାଧୁର ଏତିକି ହେଉଛି ଜିନିଷ, ତାର ଯୋଉ ଭଗବାନଙ୍କ ପ୍ରତି ପ୍ରୀତିଟା ରହିଛି, ମମତାଟା ରହିଛି, ସେ ମମତା ଦ୍ୱାରା ଭଗବାନ ଶାସ୍ତ୍ର ସିଦ୍ଧାନ୍ତର ଧରେଇ ଦିଅନ୍ତି, ନହେଲେ ତୁମେ ଯେତେ ପଢ଼ିଲେ କଣ, ତୁମେ ବଢା ହେଇଯିବ ଆଉ, ତୁମକୁ କାଉଣ୍ଟର କରିଦେଲେ ତୁମେ ବାଟ ପାଇବନି, ତୁମେ ଯାଇକି ପ୍ରଚାର କରୁଛ କଣ ପ୍ରଚାର କରିବ, ତୁମେ ଯଦି ଶାସ୍ତ୍ର ପଢିଛି ସେ ଗୀତା ଭାଗବତ ମହାଭାରତ ତିନିଟାରେ ଯଦି କାଉଣ୍ଟର କରିବ, ତୁମେ ଆଣ୍ଠେଇକି ପଡି ଘରକୁ ପଳେଇ ଆସିବ, ବାଟ ବି ପାଇବନି, ସବୁ ବିରୁଦ୍ଧ ଅଛି, ସବୁ ଏଇ ଗୀତାର ତୁମ ବିରୁଦ୍ଧ କରି ତୁମକୁ କୋଶ୍ଚିନ୍ ପଚାରିଲେ ତୁମକୁ ଆଣ୍ଠେଇ ପଡ଼ିବ, ଏଠି ଭଗବାନ ଏଠି କାହିଁ କହୁଛନ୍ତି, ସେଠି କାହିଁ ଭଗବାନ ସେଠି କହିଛନ୍ତି, ତୁମେ ସମାଧାନ ଦେଇପାରିବନି। ତେଣୁ ସେଇଠି ଚକ୍ରବାଦ ଗୋଟିଏ ଗୋଟିଏ ଶ୍ଳୋକ ଲେଖିଲେ ସେ ଗୋଟିଏ ସିଦ୍ଧାନ୍ତ ସମସ୍ତଙ୍କୁ କାଟି ଦେଇଛନ୍ତି, ଗୋଟିଏ ସେ ସେଇ ଜରା ପ୍ରସଙ୍ଗରେ ସେଠି ଲେଖିଛନ୍ତି, କାହିଁକି ଭଗବାନ ଏଟା ସବୁ କଲେ, ଏ ଯୋଉ ଭଗବାନ ଯୋଉ କାର୍ଯ୍ୟ କଲେ, କାରଣ ପ୍ରଭୁ ଆସ ଏଣେ ଏଣେ ଗୀତ ଇଏ କଣ ଆମର ସେ ଶ୍ଳୋକ ନାହିଁ ଭାଗବତ ଲୀଳା, ମୁଁ ଏଠି ଲୀଳା କରୁଛି କେବଳ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ, ଅନୁଗ୍ରହ ଭକ୍ତମାନଙ୍କୁ ଅନୁଗ୍ରହ ମୁଁ ତନୁ ଧରିଛି କେବଳ ଭକ୍ତଙ୍କୁ ଅନୁଗ୍ରହ କରିବା ପାଇଁ, ଭଗବାନ ଏଣେ କହୁଛନ୍ତି ସବୁ କଣ୍ଟ୍ରାଡିକ୍ଟ ହେଇଯିବ, ଅଡୁଆ ଜିନିଷ ହେଇଯିବ। ତେଣୁ ଚକ୍ରବା ସେଠି ସମାଧାନ ଦେଲେ, ଯଦି ପ୍ରଭୁ ଏତେ ଲୀଳା କଲେ ତାହେଲେ ଇଏ ଗୋଟେ ବିରୋଧ ଗୁଡା କାହିଁକି ଆସୁଛି, ଭଗବାନଙ୍କୁ ଏମିତି ପୋଡ଼ିଦେଲେ, ଜରାକୁ ମାରିଦା ହେଲା, ଏସବୁ ଏ ଯୋଉ ରାସଲୀଳା ବିଷୟରେ ଲୋକମାନେ ବିରୁଦ୍ଧ ମତ ଦଉଛନ୍ତି, ଏଗୁଡ଼ା କାହିଁକି ଏମିତି ହେଲା, ସେଠି ସେସବୁ ଚକ୍ରବାଦ ଲେଖିଲେ ଭଗବାନ ଚିନ୍ତା କରୁଛନ୍ତି, ମୁଁ କଣ କଣ କଲେ କଳି ପଶିବ, ନା କଳି କେବେ ପଶିପାରିବନି, କାରଣ ମୁଁ ତ କଳିକି ସ୍ଥାନ ଦେଇଛି, ପରୀକ୍ଷିତ ମହାରାଜଙ୍କୁ କହିଛି, ପରୀକ୍ଷିତ ମହାରାଜଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରିଦେଲି, ଭଗବାନ କରିବେ ନା ସେ ୟା ପରବର୍ତ୍ତୀ ଯୁଗଟା ଆଉ ଦ୍ୱାପର ପରେ କଳି ଆସିବ, ପରୀକ୍ଷିତ ମହାରାଜ ଶାସନ କରିବେ, ଆଉ କଳିକି ତ ମୁଁ ସ୍ଥାନ ଦେବି, କଳି ଯୁବଟା ହେଲେ ଆସିବ, କିନ୍ତୁ ଭଗବାନ ଚିନ୍ତା କଲେ ମୁଁ କଳିକି ଅନୁମତି ଦେଇଦେଲେ ବି କଳି ପଶିପାରିବନି, କେବେ ପଶିପାରିବନି କଳି, ନା କାହିଁକି ପଶିପାରିବନି, ମୁଁ ଯୋଉ ଲୀଳା କରିଛି ସେ ଲୀଳାଟା ଖାଲି ମଣିଷ ଶୁଣିଲା ମାତ୍ରେ ସେ ଉଦ୍ଧାର ହେଇଯିବ। ଚକ୍ରବାଦ ଲେଖୁଛନ୍ତି ମୁଁ ଏମିତି ଲୀଳା କରିଛି, ମୋର ଯୋଉ ଭକ୍ତବାତ୍ସଳ ଲୀଳା ମାଧୁର୍ଯ୍ୟ ଲୀଳା ମୁଁ ଯୋଉ କରିଛି ଗଜର ଯୋଉ ଲୀଳା କରି ତାକୁ ଶୁଣିଲା ମାନେ ମଣିଷ କହିଲେ ସେନେ ବୁଢ଼ୀମାନେ ଦେଖୁନାହାନ୍ତି ଶୁଣିଲେ ମୁଁ ପାର ହେଇଯିବି, ମୁଁ ଓଡ଼ିଆ ଭାଗବତ ବସା ହେଇଥିବ ବୁଢ଼ୀମାନେ ବସିକି ଶୁଣୁଥିବେ, ବୁଢ଼ୀ ତ ବର୍ତ୍ତମାନ ସେ ଖଇନି ଖାଇକି ଗୁଟୁକା ଖାଇକି ସେ ଟିଭି କତିରେ ବସିଲାଣି, ଆଉ କଣ ଯେ ଦୁନିଆ ଅଛି? ଏ ଟୋକା କଣ କହିବ ସେ ମତ? ବୁଢ଼ୀଟା ଯଦି ଖଇନି ଖାଇକି ଟିଭି କତିରେ ବସିଲାଣି, ଆଉ ଟୋକାଟା ମତେ ଖାଇକି ହୋଟେଲ ବସିବା ବଡ କଥା କଣ? ବୁଢ଼ୀ ବା ପାଗଳ ହେଇଯାଉଛି, ମତେ ଦେଲ ମୋବାଇଲ, ମୁଁ ମୁଣ୍ଡେ କାମ କରୁନି, କିଛି କାମ ନାହିଁ। ସେ ଏବେ ଗୋଟେ ପେପର ବାହାରିଛି, ମୁଁ ସେ ହସି ହସି ମୋ ପେଟ କଥା ସେ ପେପର। ସେଥିରେ କୋଉଦିନ ଭୁବନେଶ୍ୱର ଯାଇଥିଲା କଣ, ଯଦି ଆସିଲା ବାଟରେ ଦେଖୁଥିଲି ସେ କେଉଁଝର ବସଷ୍ଟାଣ୍ଡରେ ସେ ଗୋଟେ ବାବାଟେ, ସେଟା କୋଉ ବାବା ହେଲା କେଜାଣି, ଯୋଟା ଫଟା ଛାଡ଼ିଛି ତାର ଏଠୁ ଗୋଟେ ଯୋଟା କୋଉଠୁ କଣ ଛାଡ଼ି ଜଣେ ମାଇବା ଦିଟା କିଏ ଦାଢ଼ି ଫାଡ଼ି ଛାଡ଼ିଛି, ସେ କେଉଁଝର ବସଷ୍ଟାଣ୍ଡରେ ବସିକି ତାର ମୋବାଇଲ ଫୋନ କରୁଛି, ତାକୁ କିଏ ଗୋଟେ ଫଟୋ ନେଇଯାଇଛି ସାମ୍ବାଦିକ କହୁଛି ବାବା ଫୋନରେ ବ୍ୟସ୍ତ, ସେ ତାର କାନ୍ଥ କରି ଡେରିକି ତାର ଚଲେଇଛି। ଇଏ ବର୍ତ୍ତମାନ କାହାକୁ ବି ମଣିଷ ଏମିତି କରିଦେଇଛନ୍ତି, ପୁରା ସବୁ ସଫା କଳି ତ ସବୁ ବସିଛି ଆଉ କଳି ଆଉ। ଆଗରୁ ବୁଢା ବୁଢ଼ୀ ମାନେ ଦେଖୁନାହାନ୍ତି ପୁରାଣ ସେଥିପାଇଁ ପଢୁଥିଲେ, ସେ କେବଳ ଜାଣିଥିଲେ 365 ଦିନରେ 365 ଅଧ୍ୟାୟ ଭାଗବତ ପଢ଼ିଦବ ତୋର ମୁକ୍ତି ହେଇଯିବ। ସେ ଆଉ ସେ ଲାଷ୍ଟ ଦିନ 365 ଅଧ୍ୟାୟ ସରିବ ସେଦିନ ହେଉଛି ଭାଗବତ ଜନ୍ମ। ଓଡ଼ିଆରେ କିଏ ବର୍ତ୍ତମାନ ଅଛି? ଓଡ଼ିଆରେ ଭାଗବତ ଜନ୍ମଦିନରୁ ଆରମ୍ଭ କରନ୍ତି, ସେଦିନ ଭାଗବତ ଜନ୍ମ ପକ୍ଷେ ସୁଖଦେବ ପରୀକ୍ଷିତକୁ କହିଥିଲେ ସେଦିନ ଭାଗବତ ପଢ଼ିବେ, ତେଣୁ ଡେଲି ଗୋଟେ ଅଧ୍ୟାୟ ପଢ଼ିବେ। ଗୋଟେ ଅଧ୍ୟାୟରୁ ଗୋଟେ ଅଧ୍ୟାୟ ପଢ଼ିଲେ ବର୍ଷଟା ହେଉଛି 365 ଦିନ, 365 ଦିନରେ 365 ଅଧ୍ୟାୟ, ତେଣୁ ଏଇଟା ଶୁଣିଦେଲେ ତାଙ୍କର ମୁକ୍ତି। ଏଇଟା ସତରେ ତାଙ୍କର ବିଶ୍ୱାସ ଥିଲା ସେମିତି, ଏଇଟା ବି ସତ କଥା। ଭଗବାନ ଏଇଟା ଜାଣିଛନ୍ତି, ପ୍ରଭୁ କହୁଛନ୍ତି ଚକ୍ରବାଦ ସେଠି ଲେଖୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ବହୁତ ଦିନର କମେଣ୍ଟରେ ଆଜି ମନ ଲଗେଇଲା, ଆଉ ସେ ପ୍ରସଙ୍ଗ ହଉନି। କଳି କେମିତି ପୋଷୁଛି, କଳିଯୁଗର ଭବିଷ୍ୟତବାଣୀ ରଚନା ହେଇଛନ୍ତି ଯେ ଭଗବାନ ଏସବୁ ଲୀଳା କାହିଁ କଲେ, ଜରା ଇଏ ଜରାକୁ ଡାକିଲେ, ଏସବୁ ଏସବୁ କାହିଁ ଲୀଳା କଲେ? ଭଗବାନ ଚିନ୍ତା କରୁଛନ୍ତି ମୁଁ ତ ଏ ଜଗତର ନିୟମ ତିଆରି କରିଛି, ସତ୍ୟ ତ୍ରେତୟ ଦ୍ୱାପର କଳି ଆସିବ, କିନ୍ତୁ ମୁଁ ଯେଉଁ ଲୀଳା କରି ଦେଇଗଲି କଳି କେବେ ବି ପ୍ରବେଶ କରିପାରିବନି, କେବେ ବି ପ୍ରବେଶ କରିପାରିବନି କଳି, କାରଣ ମୋର ଧାମ ଅଛି, ମୋର ବିଗ୍ରହ ଅଛି, ମୋର ଲୀଳା ଅଛି, ଯେକୌଣସି ଭକ୍ତ ଟିକେ ସ୍ମରଣ କରିବ ଶ୍ରବଣ କରିବ ଉଦ୍ଧାର ପାଇଯିବ, କଳି ତା ଭିତରେ କେବେ ପଶିପାରିବନି। ତୋହୁ କହିଲେ ନା ମୋତେ ଏମିତି କାମ କରିବାକୁ ପଡ଼ିବ ଯେ ଲୋକ ଯେମିତି ମୋତେ ସାଧାରଣ ମନୁଷ୍ୟ ବୋଲି ଗୀତାରେ ସେଟା ୱାର୍ଣ୍ଣିଂ ଦେଇଛନ୍ତି, ଅବଜାନନ୍ତି ମାଙ୍ଗୁଡ଼ା ମାନସୀ ତନୁ ଆଶ୍ରିତମ ପରମ ଭାବ ଜାନନ୍ତ ମମ ଭୂତ ମହେଶ୍ୱରମ। ସେଇଟାକୁ କହିଲେ ମୁଁ ଏଇଟା ମୋତେ କରିବାକୁ ପଡ଼ିବ, ସେଥିପାଇଁ ସେ ଲେଖିଛନ୍ତି ବ୍ୟାସ ଜମିନ ଆଦି ଦ୍ୱାରା, ବ୍ୟାସ ଜମିନୀ କହିଛନ୍ତି ତୁମେ ଲେଖ ସବୁ, ତାଙ୍କ ମୁଣ୍ଡରେ ବସିଲେ ଆଉ ସିଏ ଲେଖିଲେ ଏଗୁଡ଼ାକ ଶାସ୍ତ୍ରକୃତ, ସେମାନେ ଶାସ୍ତ୍ର କରିଛନ୍ତି ଜୈମିନ ଆଦି ଋଷି ମାନେ, ଜୈମିନ ମହାଭାରତ ସବୁ ଅଛି, ବ୍ୟାସ ଚକ୍ରବାଦ ଲେଖିଛନ୍ତି, କାରଣ ସିଏ ସବୁ ଜାଣିଛନ୍ତି, ଚକ୍ରବାଦ ସବୁ ଜାଣିଛନ୍ତି, କୋଉଠି କେଉଁ ପୁରାଣରେ କେଉଁଠି କଣ। ଜୀବ ଗୋସ୍ୱାମୀ ଚକ୍ରବାଦ ବିଶ୍ୱନାଥ ଚକ୍ର ଠାକୁର ଜୀବ ଗୋସ୍ୱାମୀ ଆମ ଭାରତ ବିଶ୍ୱର ଯେତେ ମାନେ ଭାରତ ବର୍ଷରେ ଯେତେ ବୈଦିକ ଶାସ୍ତ୍ର ସବୁ ହାତ ମାରିଛନ୍ତି, ତାଙ୍କ କମେଣ୍ଟ ଯିଏ ପଢ଼ିବ ଜାଣିପାରିବେ। ଆଉ ଜୀବ ଗୋସ୍ୱାମୀ ପୁରା ମାଷ୍ଟର, କେଉଁ ପୁରାଣ କେଉଁଠି କଣ କେଉଁ ଶ୍ଳୋକ ସବୁ ତାଙ୍କର, କୋଉଠି କଣ୍ଟ୍ରାଡିକ୍ଟର ଅଛି କେଉଁଠି ଭକ୍ତିର ଅଛି ସବୁ ଆଣିକି ସନ୍ଦର୍ଭରେ ରଚନା କରିଛନ୍ତି। ଚକ୍ରବାଦ ଲେଖୁଛନ୍ତି ଜୈମିନୀ ବ୍ୟାସାଦିଙ୍କ ଦ୍ୱାରା ମଧ୍ୟ ଗୋଟେ ପ୍ରବାଦ ସୃଷ୍ଟି କରାଇଲେ, କୃଷ୍ଣ ମରିଗଲେ, ଭଗବାନ କହୁଛନ୍ତି କଳି କେବଳ ଗୋଟିଏ ଜାଗାରେ ପଶିବ, ଯେତେବେଳେ ଲୋକ କହିବେ ଯେ କୃଷ୍ଣ ମର୍ତ୍ୟ ପୁରୁଷ ଆସିଥିଲେ ମରିଗଲେ ଚାଲିଗଲେ, ଏଇଟା ହେଲେ କଳି ପଶିବ, ନହେଲେ କଳି ପଶିପାରିବେନି। ଆଉ ଏଇଟା ହେବା ପାଇଁ ହେଲେ ପ୍ରଥମେ ଏସବୁ ଲୀଳା ଦରକାର, କେଉଁ ଲୀଳା? ଜରା ଲୀଳା, ମହାଭାରତ ଲୀଳା, କୃଷ୍ଣ ସର ଛାଡ଼ିଦେଲେ, ଅର୍ଜୁନ ତାକୁ ନେଲେ ପଡ଼ିଲେ, ଏ କଳି ପଶିବା ପାଇଁ ଏଇଟା କରିଛନ୍ତି। ଆଚ୍ଛା ତୁମକୁ ଏଇଟା ପ୍ରମାଣ ଦେବାକୁ ପଡ଼ିବ, ସେ କହିବେ ଏଇଟା କେମିତି ଖାଲି କ'ଣ ଚକ୍ରବାଦ ଲେଖିଦେଲେ ସେ କ'ଣ ସମ୍ପ୍ରଦାୟ ମାନବୁ ନା କ'ଣ ତୁମ ସମ୍ପ୍ରଦାୟ କଥା? ଆରେ ଭଗବାନଙ୍କୁ ସେଇଟା କହିଛନ୍ତି, ମଣିଷକୁ ଭଗବାନଙ୍କୁ ମଣିଷ ଜ୍ଞାନ କଲେ ତୁମର ସବୁ ବେକାର, ଯାହାର ସବୁ ବେକାର ଆସି କଳିରେ ରହିଲା ଆଉ କ'ଣ? ଯେ ଅବଜାନନ୍ତି ମାଙ୍ଗ ମୁଡ଼ା, ତା ପରବର୍ତ୍ତୀ ଶ୍ଳୋକଟା କ'ଣ ଅଛି? ତା ପରବର୍ତ୍ତୀ ଶ୍ଳୋକ ବୋଧେ ମୋଘାସ ମୋଘ କର୍ମଣା ମୋଘ ମୋଘ ଜ୍ଞାନ ବିଚେତସ ରାକ୍ଷସିଂ ଆସୁରୀ ଚୈବ ପ୍ରକୃତି ମୋହିନାଶ୍ରିତା, ଏହା ପରବର୍ତ୍ତୀ ଏ ଶ୍ଳୋକଟା ଅବଜାନନ୍ତି, ଏଇଭଳିଆ ଗୋଟେ ଶ୍ଳୋକ ଅଛି। ଭଗବାନ କହିଛନ୍ତି ଯିଏ ମୋତେ ମନୁଷ୍ୟ ରୂପ ମୋତେ ଅବମାନନା କରୁଛି ତାର ସବୁ ବେକାର ହେଇଯିବ, ଭଗବାନ ଏଟା କହିଛନ୍ତି। ତେଣୁ ଭଗବାନ ଚିନ୍ତା କରୁଛନ୍ତି ମୁଁ ଏମିତି ଲୀଳା କରୁଛି କଳି କେବେ ବି ଜୀବନରେ ପଶିପାରିବ ନାହିଁ, ତେଣୁ ମୁଁ ଏମିତି ଲୀଳା କରିବି ବର୍ତ୍ତମାନ ଯାହାଦ୍ୱାରା କଳିକି ଚାନ୍ସ ଦେବି, ତେଣୁ କଳିକି ପୁରା ହେଇଛି, ଏଟା କଳିକି ପ୍ରବେଶ କରିବା ପାଇଁ ଭଗବାନ ଏଟା ସୁଯୋଗ ଦେଇଛନ୍ତି। କିନ୍ତୁ ତାର ଅର୍ଥ ନୁହେଁ ଯେ ଭଗବାନ ସେଇଟା ବର୍ତ୍ତମାନ ପ୍ରଚାର କେଉଁଟା ହଉଛି, କଳି ପଶିବାର ପ୍ରଚାର ହଉଛି ନା ଭାଗବତ ଯୋଉ ବାହାର ପ୍ରବଚନକୁ ଆମେ କାହିଁ ମନା କରେ, ତ ବାହାର କଥା ଶୁଣନି, ତୁମେ ବାହାର କଥା ଶୁଣୁନି ବୋଲି ଯେଉଁ କୁହାଯାଏ, ତୁମେ ଏ ବାହାର ପ୍ରବଚନ କଥା ଶୁଣୁନି, ବାହାର ଲୋକଙ୍କ କଥା ଶୁଣୁନି, ଏଇଟା କେଉଁଥିପାଇଁ କୁହାଯାଏ? ଏଇଥିପାଇଁ କୁହାଯାଏ, ସେ ସବୁ ଭଲ କଥା କହିବେ କିନ୍ତୁ କଳି ପୋଷିଆ କଥାଟା କହିଦେବେ। କୃଷ୍ଣ ସ୍ୱର ଛାଡ଼ିଦେଲେ, କୃଷ୍ଣ ଏହା କଲେ, ଗୋପୀମାନେ ଏହା କଲେ, ଗଲା ସେ ଏତେ ଯେମିତି ପୁରା ପୟପାନମ ପୟ ଭିତରେ ଯେମିତି ଦୁଗ୍ଧ ପୟ ଭିତରେ ଯେମିତି ବିଷ ପଡ଼ିଗଲା, ସର୍ବୋଚ୍ଚିଷ୍ଟ ପୟ ଯଥା କଳି ପୋଷିଆ ପାଠଟା କରିଦେଉଛି। ସବୁ କହିବେ, ସୁନ୍ଦର କହିବେ, ଗାଇବେ ରାମାୟଣ ମହାଭାରତ ସବୁ କହିଦେବେ, ସେସବୁ କହିଦେବେ। କୃଷ୍ଣ ନିରାକାର, ଆଉ ସେ ତ ଆସିଥିଲେ ମର୍ତ୍ତ୍ୟ ପୁରୁଷ, ଆସିଥିଲେ ଚାଲିଗଲେ, ଆଉ କ'ଣ ସ୍ୱରଧାରୀ, ଆଉ ଏତିକି କହିଦେଲେ ସରିଲା, କଳିଟା ପୋଷିଲା। ଏଇଟା ଥିଲା ଭଗବାନଙ୍କର ଉଦ୍ଦେଶ, ଗୀତାରେ କହିଦେଇଛନ୍ତି, କିନ୍ତୁ କଳିଟାକୁ ଚାନ୍ସ ଦେବା ପାଇଁ, ଆଉ ବୈଷ୍ଣବମାନଙ୍କର ଧର୍ମ ହେଲା ସେଇଟାକୁ ରକ୍ଷା କରିବା। ସେ ଶ୍ଳୋକ ନାଇଁ କି ଅବଜାନନ୍ତି ମାଙ୍କ ବୁଡ଼ା, ସେ ଶ୍ଳୋକ ତାପରେ ଗୋଟେ ତ ଥିବ ଆଉ। ହଁ ହାସ୍, ମୁଁ କୋଉ ଶ୍ଳୋକ କହୁଛି, ଗୋଟେ ପାଠ ପଢୁଛି, ମୁଘାସ ମୁଘ କର୍ମଣା ଅବଜାନନ୍ତି ମାଙ୍କ ବୁଡ଼ା ପରବର୍ତ୍ତୀ ଥିବ, ଆମେ ଛୁଆଟି ବେଳେ ପଢୁଛୁ, ଏଇଟା ମତେ ପାଠ ପଢୁଛୁ। ହଁ ଅବଜାନନ୍ତି ପଢେ ମଘାସ ମୁଘ କର୍ମଣା, ତା ପରବର୍ତ୍ତୀ ଶ୍ଳୋକ କଣ ଥିବ, ତାପରେ ମହାତ୍ମାନସ୍ତୁ ମାଙ୍କ ବାର୍ଥ। ଯିଏ ମତେ ନ ମାନିଲା ଅନ୍ୟ ବ୍ୟକ୍ତିଙ୍କ ଭଳିଆ କହୁଛନ୍ତି, ଅବଜାନନ୍ତି ମାଙ୍କ ବୁଢ଼ା ମାନୁଷୀ ତନୁ ଆଶ୍ରମ ପରମ ଭାବ ଅଜାନନ୍ତ ମମ ହୁତ ମହେଶ୍ୱର, ମୁଁ ପରମ ଭାବକୁ ମୁଁ ଯିଏ ଜାଣନ୍ତିନି, ମୁଁ ମହେଶ୍ୱର ବୋଲି ଜାଣନ୍ତିନି, ତାର ସବୁ ବେକାର। ଆଚ୍ଛା, ଯିଏ ଜାଣନ୍ତି ସେ କିଏ ନା ମହାତ୍ମା, ଏ ପୂର୍ବ ଶ୍ଳୋକ ଏଇଟା ଲାଗିବ ନା ଏଠି, ଆଉ ଏଠି ଅବଜାନନ୍ତି ମାଙ୍କ ବୁଢ଼ା କହିଦେଲେ ନା, ଆଉ ଯିଏ ଆପଣ ଜାଣିପାରୁନି ତାର କଣ ଅବସ୍ଥା, ସବୁ ମୁଘମାନେ ନିଷ୍ଫଳ, ମୁଘାଶା ମୁଘ କର୍ମଣା ମୁଘ ଜ୍ଞାନ ବିଜେତସ, ଆଉ ପୁଣି କଣ ଅବସ୍ଥା ହବ, ସବୁ ନିଷ୍ଫଳ ହବ। ରାକ୍ଷସୀ ମା ଆସୁରିକ ଯିବନି, ରାକ୍ଷସୀ ଅସୁର ଜନିକି ଯିବ, ଆଉ ପ୍ରକୃତି ମୋହିନୀ ଆଶ୍ରିତା, ପ୍ରକୃତି ମୋହିନୀ, ପ୍ରକୃତିର ମୋହିନୀ ଶକ୍ତିରେ ସେ ରହିବ। ପୁଣି ମୂଳ ସବୁ ଆସ, ଅବଜାନନ୍ତି ମାଙ୍କ ବୁଡ଼ା ପରମ ଭାବ ମଜାନନ୍ଦ ମହଭୂତ ମହେଶ୍ୱର, ସେ ଜାଣିପାରନ୍ତିନି। ଆଚ୍ଛା, ସେ ଜାଣନ୍ତି, ତାପରେ ଦେଖ, ମହାତ୍ମା ଅନାସ୍ତୁ ମା ବାର୍ଥ ଦୈବୀ ପ୍ରକୃତି ଆଶ୍ରିତମ ଭଜନ୍ତି ଅନନ୍ୟ ମନସା, ତାପରେ ଜ୍ଞାତା ଭୂତା ଦିବ୍ୟୟମ, ଏ ଶ୍ଳୋକ ହେଠି ଲାଗିବ। ମୁଁ ହଉଛି ଅବ୍ୟୟ, ଜ୍ଞାତ ସବୁ ଜାଣିକି ଯିଏ ଭଜନ କରନ୍ତି, ସେଠି କହିଲେ ସେ ପରମ ଭାବ ଜାଣନ୍ତି ନାହିଁ, ଇଏ ସବୁ ଜାଣନ୍ତି, ସେ ମହାତ୍ମା। ଏଇପାଇଁ ଏଇ ଯୋଉ ଭାରତବର୍ଷର ଲକ୍ଷ ଲକ୍ଷ ଜ୍ଞାନୀ ଗୁଣୀ ପଣ୍ଡିତ ମାନେ ସବୁ ଅଛନ୍ତି, ଏ ଭଗବତାର ତତ୍ତ୍ୱକୁ ପାଆନ୍ତିନି କାହିଁକି, ସବୁ କହିବେ କଳିଟା ଉପରେ ଦେଇକି ଚାଲିଯିବେ, ଏଇଟା କଳି ପୋଷିଗଲା ସେଠି। ଆଉ ଯେତେ ଭଗବାନ କଥା କହିଲେ କଣଟା ହବ, ସେ କହିଥିଲେ ଭଗବାନ ମରିଗଲେ, ଭଗବାନଙ୍କୁ ମାରିଦେଲା ଜରାସବର, ଭଗବାନ ନିରାକାର, ଏମିତି ସ୍ୱର ଧରିକି ଆସିଥିଲେ, ସ୍ୱର ଚାଲିଗଲା। ଏଇଟା ହଉଛି ଆମର ସମ୍ପୂର୍ଣ୍ଣ ବିରୋଧୀ ଜିନିଷ, ସେଟା ତ ମାୟାବାଦ। ଆଉ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଗୁଡ଼ା ସବୁ ମାୟା କରିଦେଲେ ନା, ସ୍ୱରଟା ଯଦି ମାୟା ଆସିଥିଲା ଚାଲିଗଲା, ତାହେଲେ ଯୋଉ ଲୀଳା ଗୁଡ଼ା ହେଲା କଣ ହେଲା, ହେଲା ସରିଲା। ସେଟା ସ୍ୱରଟା ଯଦି ଗୋଟେ ମଣିଷର ଯେମିତି ସେ ବଞ୍ଚୁଛି, ସେ ଲୀଳା ଯାହା କର୍ମ କରୁଛି, ସେ ମରିଗଲା ପରେ ସରିଲା, ତା ସେ ଭଗବାନ ସେ ସେବା ହଉଛନ୍ତି। ଏଠି କଳି ପୋଷୁଛି, ଭର ବଡ ବଡ ଜ୍ଞାନୀ ଗୁଣି ନାହାନ୍ତି, ତା ମୁଣ୍ଡରୁ ଏଇଟା କେବେ ଯାଏନି, ସେ ସେଇ କଥା ନା କହେ, ସେ ପରମ ବ୍ରହ୍ମ, ସେ ସବୁ ଇଏ କରିକି ସେ କୃଷ୍ଣ 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 ଏଇଟା କହିକି ସେଟା କାଟିଦେବେ, କୃଷ୍ଣ ଚାଲିଯାଇଛି ପରମ ବ୍ରହ୍ମ, ସିଏ ପଳେଇବେ, ସେଟା ସବୁ କଳି ଚକ୍ରପାତଙ୍କ ସାର ସବୁ କଳି, ସିଏ କଳି ପୋଷିବା ପାଇଁ ସେ ବାଟ କରୁଛି, କଳି ଆଉ କଳି ତ ଦେଖୁଛି ଏଟା ପଶିପାରୁନି, ସେ ଧର୍ମରେ ପଶୁଛି, ସେଥିପାଇଁ ଆମର ମନା କରାଯାଏ। ତୁମେ କେବେ ବୈଷ୍ଣବ, ଯୋଉମାନେ ସ୍ପେଶାଲି ଗୌଡ଼ିଏ ବୈଷ୍ଣବ ସ୍ପେଶାଲ ଯୁବକ, ସେମାନେ ଆମର ଯୋଉ ମାନେ ସରି ଭକ୍ତିନାଥ ଠାକୁର, ଭକ୍ତିନାଥ ଠାକୁରଙ୍କର ସମକାଳୀନ ଯୋଉ ଆର୍ଟିକଲ ଗୁଡା ସବୁ ବାହାରୁଥିଲା, ମୁଁ ତାକୁ ପଢୁଥିଲି ସବୁ, କେବଳ ଆମର ସମ୍ପ୍ରଦାୟରେ ଏଇ ମାୟାବାଦର ସ୍ପର୍ଶଟା ଟିକେ ନାହିଁ, ନିରାକାରବାଦର ସ୍ପର୍ଶ ନାହିଁ, ଅଲଗା ସମ୍ପ୍ରଦାୟରେ ବି ପଶିଯାଇଛି। ସେ କୃଷ୍ଣଙ୍କୁ ମାନିବେ କିନ୍ତୁ ସେ ପୁଣି ପଳେଇଯିବେ, କେଉଁଠି କେଉଁଠି ଯାଇଛି ସେଇଟା ଆମେ ପବ୍ଲିକରେ, ଏଇଟା ପବ୍ଲିକ ମିଡ଼ିଆରେ କ'ଣ କହିବୁ, ଗୋଟେ ସମ୍ପ୍ରଦାୟ କଥା ତାକୁ କ'ଣ କହିବୁ, କିଏ ଆସିଲା ବେଳେ କ'ଣ ହେଲା, ରାମାନନ୍ଦଙ୍କ ସମୟରେ କ'ଣ ହେଲା, ରାମାନନ୍ଦ ଗଲା ପରେ କ'ଣ ହେଇଛନ୍ତି, କେଉଁ ଶାଖାରେ କେଉଁ ଜାତି ପ୍ରଥା ଆସିଗଲା, ସବୁଗୁଡ଼ା ଡିଟେଲ ମୋ ପାଖରେ ଅଛି। ଆମର ହେଲା ଶୁଦ୍ଧ ସମ୍ପ୍ରଦାୟ, ଆମର କିଛି ଆମେ ଏଗୁଡ଼ା ତୁମେ ଆଜି ଆଜି ଆସୁଛ, ତୁମେ ନ ମାନେ ତ ପଳ, ସମ୍ପ୍ରଦାୟ ନିୟମ ତ ବଦଳେଇ ପାରିବ, କାରଣ ଆମର ସମ୍ପ୍ରଦାୟ ନିୟମ ଗୋଟେ ଷ୍ଟାଣ୍ଡିଂ ପ୍ରିନ୍ସିପଲ ରହିଛି, ଆମର ସମସ୍ତେ ଗୁରୁ ପରମ୍ପରା, ସେଟା ସବୁବେଳେ ଗୁରୁ ପରମ୍ପରା ଏଷ୍ଟାବ୍ଲିସ୍ କରାହଉଛି, କେହି ମତ ଦେଉନାହାନ୍ତି। ଏଇଟା ରାଧାକୃଷ୍ଣଙ୍କର ଭଜନ, ତୁମେ କନିଷ୍ଠ ଅଧିକାର, ତୁମେ ଭଜନ କର, ମହାମନ୍ତ୍ର କର, ତୁମେ କର୍ମ ଅଧିକାର ଅଛି, କିନ୍ତୁ ପନ୍ଥା ହଉଛି ଏଇଟା, ପୂଜା ହଉଛି ଏଇଟା, ଆମର ରାଧାକୃଷ୍ଣଙ୍କର ଭଜନ, ମହାମନ୍ତ୍ର ଆମର, ସେଠି ମାୟାବାଦୀ ପୋଷିବନି, ନିଶ୍ୱାସବାଦ ପୋଷିବନି, ଏଇଟା ସବୁ କିଛି ପୋଷା ହବ। ଏଇଠି ତିନିଟି ବୈଦିକ ଦର୍ଶନ ତିନିଟା କଥା କହିଛନ୍ତି, ଦେଖ ମୁଁ କାହିଁକି କର୍ମ, ମୁଁ କର୍ମ କରୁଛି କିନ୍ତୁ ମୋର କର୍ମ କରିବା କିଛି ଆବଶ୍ୟକ ନାହିଁ, କ'ଣ କ'ଣ ସର୍ବଶେଷ ସର୍ବେଶାସ୍ୟ ସର୍ବ ଈଶସ୍ୟ ସମସ୍ତଙ୍କର ଈଶ ହଉଛି ମୁଁ। ବ୍ରହ୍ମା ଗୋଟେ କାମ କରୁଛନ୍ତି, ଶିବ ଗୋଟେ କାମ କରୁଛନ୍ତି, ଦେବତା ମୁଁ ସମସ୍ତଙ୍କର ମାଲିକ, ତେଣୁ ମୁଁ କାହା କଣ୍ଟ୍ରୋଲରେ ନାହିଁ, ମୋର 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 କାହା ପୂଜା କରିବା ଦରକାର ନାହିଁ, ମୋର କିଛି କର୍ମ କରିବା ଦରକାର ନାହିଁ, ମୁଁ ସମସ୍ତଙ୍କର ମାଲିକ ମୁଁ ନା। ଆଚ୍ଛା ସତ୍ୟ ସଂକଳ୍ପଶ୍ୟ ଦ୍ୱିତୀୟ ହେଲା, ଯଦି ବି କେହି ସମସ୍ତଙ୍କର ମାଲିକ ଥାନ୍ତି କାଳେ ତାଙ୍କର ଅଭାବ ହେଲେ ସେ କାହାକୁ ମାଗିବେ, ତାଙ୍କର କିଛି ଯେମିତି ଗୋଟେ ବିଶ୍ୱର ସବୁଠୁ ବଡ଼ ଧନୀ ଲୋକ କହିବା, ସବୁଠୁ ବଡ଼ ପାୱାରଫୁଲ ଲୋକ କହିବା, କିନ୍ତୁ ସିଏ ଆଉ ଗୋଟେ ଲୋକ ପାଖରେ କରିବ, ଯେମିତି ଗୋଟେ ପ୍ରଧାନମନ୍ତ୍ରୀ ଆମେ କହିବା, ପ୍ରଧାନମନ୍ତ୍ରୀଟା ହେଲେ ବି ତା ପିଅନ ଉପରେ ଡିପେଣ୍ଡ କରେ, ସେ କୁକିଂ କରିଦେଲେ ସେ ଖାଇବ, ତା ବାଥରୁମ୍ର ପ୍ରଧାନମନ୍ତ୍ରୀ ଯଦି ବାଥରୁମ୍ ଜାମ୍ ହେଇଗଲା ସେ କାହାକୁ ଡାକିବ, ସେ ଗୋଟେ ସ୍ୱିପର୍ ଡାକିବ, ସେ ଗୋଟେ ଡିପେଣ୍ଡ। ଯଦି ଆଜି କିଛି ହେଇଗଲା, ମୁଁ ଗୋଟେ ଉଦାହରଣ ଦେଖୁଛି, ଯଦି କିଛି ଆଜି ହେଇଗଲା ପ୍ରଧାନମନ୍ତ୍ରୀର ଗ୍ୟାସ ସରିଗଲା, ମନେକର ଗ୍ୟାସ କନେକ୍ସନ ଆଜି ଭୁଲ ହେଇଗଲା, ଟ୍ରିପ୍ ସୁଇଚ୍ ମାରିଦେଲା, ସେ ଇଲେକ୍ଟ୍ରିସିଆନ ଡାକିବ, ପ୍ରଧାନମନ୍ତ୍ରୀ କରିପାରିବେନି, ସେତିକି ସମୟ ବାବା ମୋଦି ବାବା ଅନ୍ଧାର ରହିବେ, କିଛି କହିପାରିବେନି ମୋର ଏଇଟା ହବନି ବୋଲି, କିଛି ହେଇଯିବ ଦଶଟା ସିଷ୍ଟମର ମନେକର ଆଜି ଗୋଟେ କିଛି ଫେଲ ହେଲା କିମ୍ବା ତାକୁ ଆଜି ଜ୍ୱର ହେଇଗଲା, ତାକୁ ଡକ୍ଟର ଗୋଟେ ଡାକିବ, ଭଗବାନ କହିଲେ ମୋର କିଛି କରିବା ଦରକାର, ମୁଁ ସତ୍ୟ ସଂକଳ୍ପ, ମୁଁ ଯାହା କହିଥିବି ଏଇଟା ହବ, ମୋର ଦରକାର ନାହିଁ ଯେ ଆସିବ କିଏ ଗୋଡ଼ ମୋଡ଼ିବ, ଲକ୍ଷ୍ମୀ ଆସିବେ ମୋତେ ରୋଷେଇ କରି ଖାଇବାକୁ ଦେବେ, ମୋର ଏଇଟା କିଛି ଦରକାର ନାହିଁ, ସେଥିପାଇଁ ତ ମୁଁ ଭଗବାନ, ମୋ ପାଖରେ ସତ୍ୟ ସଂକଳ୍ପ ଶକ୍ତି ଅଛି, ମୁଁ ଇଚ୍ଛା କରିବି ବର୍ତ୍ତମାନ ଏଇ ବ୍ରହ୍ମାଣ୍ଡକୁ ଯିବି ପଳେଇବି, ମୁଁ କାହିଁ କର୍ମ କରିବି ଯିବି, କିନ୍ତୁ ପୁଣି ଦେଖ ଅର୍ଜୁନ ଆସି ତମ ରଥଟା ଆଣୁଛି, ମୁଁ ଲୋକଙ୍କୁ ଶିଖଉଛି ଭକ୍ତ ବତ୍ସଳ ଏଇଭଳି, ଜଣେ ରାଜା ହେଲା ଏଇଭଳି, ଆଉ ଯଥା ଧର୍ମସ୍ୟ ଗୀତାରେ ମୁଁ କହିଛି, ମୁଁ ଗୀତାରେ ମୁଁ ନିଜେ କହିଛି ନା, ଯଥା ଧର୍ମସ୍ୟ ଗୋଟେ କହିବି, ଆଗକୁ ଭଗବାନ କହିବେ ନା, ଧର୍ମଟା ମୁଁ ସ୍ଥାପନ କରିବା ପାଇଁ ଆସିଛି, ମୁଁ ଧର୍ମଟା ଶିଖେଇବି ନା, ଆଉ ମୋର କିନ୍ତୁ କର୍ମ କରିବାର ନା, ଏଠି ସେ ତିନିଟା କଥା କହୁଛନ୍ତି, ସର୍ବେଶାସ୍ୟ ସମସ୍ତଙ୍କର ଈଶ୍ୱରଙ୍କର ଈଶ ହଉଛି ମୁଁ, ଆଉ ସତ୍ୟ ସଂକଳ୍ପସ୍ୟ, ଆଉ ତୃତୀୟ ହେଲା ସତ୍ୟ କାମସ୍ୟ, ସତ୍ୟ କାମ ମାନେ ମୁଁ ଯାହା କାମନା କରୁଛି ସତ୍ୟ ହବ, ଆମେ କେବଳ କାମନା କଲେ ସତ୍ୟ ହବ ନା, ଆମକୁ କର୍ମ କରିବାକୁ ପଡିବ, କାମନା କରିବ ପୁଣି କର୍ମ କରିବ ପୁଣି ଫଳ ପାଇବ, ଖାଲି କାମନା କରିଦେଲେ ହବନି, ମୁଁ ପ୍ରଧାନମନ୍ତ୍ରୀ ହେବି ହେଇଗଲେ କଣ ହେଇଯିବ, ସେ ଭୋଟ ନୋମିନେସନ ଦବ, ପୁଣି ନୋମିନେସନ କଟିଗଲେ ତମ ପ୍ରଧାନମନ୍ତ୍ରୀ ଗଲା, ତମର କଣ ଏମ୍ଏଲ୍ଏ ଏମ୍ପି ଗଲା, କି କାହାର ସତ୍ୟ କାମ କିଏ ଏଠି ନୁହନ୍ତି, କାହାର କେହି କାମନା କରିଦେଲେ ସବୁ ଫଳ କିଛି ହେବନି, ସମସ୍ତେ କାମନା କରିବେ କର୍ମ କରିବେ ଭଗବାନ ଫଳ ଦେଲେ ସେ ପ୍ରାପ୍ତ ହେବେ, ଭଗବାନ କହିଲେ ମୋର ସେମିତି ନାହିଁ, ମୁଁ କାହିଁ କର୍ମ କରିବାକୁ ଯାଉଛି, ମୁଁ ସମସ୍ତଙ୍କର ଇଶ ସତ୍ୟ କାମ ସତ୍ୟ ସଂକଳ୍ପ, ମେ କର୍ତ୍ତବ୍ୟ ନାସ୍ତି, ମୋର କିଛି କର୍ତ୍ତବ୍ୟ କରିବାର ନାହିଁ, ଫଲାର୍ଥୀ ନାମ ଖଲୁ କର୍ମ ଅନୁଷ୍ଠେୟମ୍, କର୍ମାର୍ଥୀ ନାମ ନା ଫଲାର୍ଥୀ ନାମ ଖଲୁ କର୍ମ ଅନୁଷ୍ଠେୟମ୍, କର୍ମ ଅନୁଷ୍ଠାନ କିଏ କରନ୍ତି, ଯିଏ ଫଳାର୍ଥୀ, ଯାହାର ଫଳ କାମନା ଥିବ ସିଏ କର୍ମ କରିବ, ତୁମେ ଯେମିତି ଅର୍ଜନ କହୁଛ ତୁମର ଫଳ କାମନା ନାହିଁ, ଜୟ ବିଜୟ ତୁମର ଇଚ୍ଛା ନାହିଁ, ମୋର ବି ସେଭଳି ମୋର କିଛି କାମନା ନାହିଁ, କିନ୍ତୁ ମୁଁ କାହିଁ କରୁଛି, ଏଠି ଭଗବାନ କହୁଛନ୍ତି, ନଚ ନିଖିଳ ଫଲ ଫଲାଶ୍ରୟସ୍ୟ ସ୍ୱୟଂ ପରମ ଫଲ ଆତ୍ମନ ମେ କର୍ମ ଅପେକ୍ଷା ମିତି ଅର୍ଥ, ମୁଁ ନିଖିଳ କର୍ମ ଫଳ ମୋ ଉପରେ ଆଶ୍ରୟ କରୁଛି, ମୁଁ ଫଳ ନ ଦେଲେ କେହି କିଛି ହେଇପାରିବେ, ସବୁ ଜଗତରେ ଯିଏ ଫଳ ପାଉଛନ୍ତି ମୋ ପାଖରୁ ପାଉଛନ୍ତି, ତୁମେ ଭାବୁନି ଅର୍ଜୁନ ମୁଁ ଗୋଟେ କର୍ମ ଫଳ ଉପରେ ନିର୍ଭର କରୁଛି, ମୁଁ ସମସ୍ତଙ୍କୁ ଫଳ ଦେଉଛି, ମୋ ଫଳ ଗୋଟେ ମୋର କଣ କର୍ମ କରିବାର ଅଛି, ତ ମୁଁ କାହିଁ କରୁଛି ନା, ଏ ତ ଅୟମ ଦର୍ଶ ଇତି, ଏଇଟାକୁ ଦେଖୁଛନ୍ତି ଏସ ଇତି, ଯତ୍ ସର୍ବେଷୁ ଲୋକେଷୁ କର୍ମଣା ୟତ୍ ଫଳମ ଅବାପ୍ତବ୍ୟମ ତଦନ ବ୍ୟାପ୍ତମ ଅଲବ୍ଧମ ମମ ନାସ୍ତି ସର୍ବମ ତତ୍ ମଦୀୟମ ଏବ ଇତି ଅର୍ଥ, ଅର୍ଜୁନ ଦେଖ ମୋର କିଛି ପାଇବାର ବି ନାହିଁ, କେତେ ଭଗବାନ କ୍ଲିଅର କହୁଛନ୍ତି, ମୁଁ ସତ୍ୟ ସଂକଳ୍ପ ସମସ୍ତଙ୍କର ଈଶ୍ୱର ସତ୍ୟ କାମ, ତାପରେ କଣ କହିଲେ ମୋର ଫଳାର୍ଥୀ ମୋର ଫଳ ପାଇବାର କିଛି ନାହିଁ, ପଞ୍ଚମ କଣ କହିଲେ ଟିକେଟା ବହୁତ ଇମ୍ପୋର୍ଟାଣ୍ଟ ନା, କେତେ କେତେ ଜିନିଷ ଭଗବାନ କହୁଛନ୍ତି, ଏ ତିନିଟା ନାହିଁ ପ୍ଲସ ଚତୁର୍ଥ ମୋର ଫଳ ଇଚ୍ଛା ନାହିଁ, ପଞ୍ଚମ ମୁଁ ସମସ୍ତଙ୍କୁ ଫଳ ଦଉଛି, ମୁଁ କାହା କତିରୁ ଫଳ ପାଇବି, ମୁଁ କାହିଁକି କର୍ମ କରୁନି, ଭଗବାନ ଗୋଟେ ଗୋଟେ ବଳଦେବୀ ଦର୍ଶନ କହୁଛନ୍ତି, ଆଉ ସବୁ ଲୋକର ଅଲବ୍ଧ ବସ୍ତୁ ବି କିଛି ନାହିଁ ମୋ ପାଖରେ, ତିନି ଭୁବନରେ ଯାହା ସବୁ ଅଛି ସବୁ ମୋ ପାଖରେ ଅଛି, ମୋ ଚରଣ ତଳେ ଅଛି, ସବୁ ମୋ ପାଖରେ ଅଛି। ତଥାପି ଶାସ୍ତ୍ରକୃତ କର୍ମମ୍ ଅହମ୍ କରାମି ଏବ ଇତିହାସ ପତ୍ମ ଇତି। ଏ ଶ୍ଳୋକଟିକୁ ଏଥିପାଇଁ କହିଲେ ବର୍ତ୍ତମୟ ନାନା ବାପ୍ତମ ଅବାପ୍ତ ଯେ ବର୍ତ୍ତ ଏବଚ କର୍ମଣି ବର୍ତ୍ତମ ଇତିହି, ଏଇଟା ହଉଛି ପଥ। କଣ ଶାସ୍ତ୍ରକୃତ କର୍ମ କର୍ମ ଅହମ୍ କରୋମି ଏବ ଇତିହାସ। ଭଗବାନ ଛଅଟା ମୁଁ କାହିଁକି ମୋର କର୍ମ କରିବାର କିଛି ଆବଶ୍ୟକ ନାହିଁ, ତଥାପି ମୁଁ କାହିଁ କର୍ମ କରୁଛି ପୁରା ସ୍ପଷ୍ଟ ଭଗବାନ କହିଲେ, ମୁଁ ସତ୍ୟ ସଂକଳ୍ପ ସତ୍ୟ କାମ ଈଶ୍ୱର ସମସ୍ତଙ୍କ ଈଶ୍ୱରର ଈଶ୍ୱର, ମୋର ଫଳ ଫଳ ପାଇବାର ଆଶା ନାହିଁ। ଆଉ ପଞ୍ଚମର୍କଣ କହିଲେ ସବୁ ସମସ୍ତେ ମୋ ଦ୍ୱାରା କାମ ନାହିଁ ପ୍ରାପ୍ତ ହେଉଛନ୍ତି, ମୋର କ'ଣ ଦରକାର ଅଛି, ତଥାପି ଶାସ୍ତ୍ରୋକ୍ତ କର୍ମ କରିକି ମୁଁ ସମସ୍ତଙ୍କୁ ଶିଖଉଛି। ଯଦି ଗର୍ଜନ ପ୍ରଶ୍ନ କରି ଆପଣ ନ କଲେ କ'ଣ ଅସୁବିଧା ଅଛି, ତାପରେ ଭଗବାନ ନେକ୍ସଟ ଭର୍ସରେ କହିବେ ମୁଁ କାହିଁ କରୁଛି ଆଉ ନ କଲେ କ'ଣ ହବ, ତାପରେ ନେକ୍ସଟ ଭର୍ସରେ କହିବେ ପ୍ରଭୁପାଦ ସେଟାକୁ ଲାଷ୍ଟ ତାତ୍ପର୍ଯ୍ୟ ଯେତିକି ତାତ୍ପର୍ଯ୍ୟ ପଢ଼ିଲେ ଲାଷ୍ଟ ପ୍ରଭୁପାଦ ଲେଖିଛନ୍ତି। ଯେଣୁ ଭଗବାନ ସବୁକିଛି ପରମ ଐଶ୍ୱର୍ଯ୍ୟପୂର୍ଣ୍ଣ ଏବଂ ତାହା ସବୁ ପରିପୂର୍ଣ୍ଣ ଭାବରେ ବିଦ୍ୟମାନ, ତେଣୁ ପରମ ପ୍ରସଙ୍ଗର କିଛି କରିବାର ନାହିଁ, ଯାହାର କିଛି ପାଇବାକୁ ଅଛି। ଦେଖ ପୁରା ବଳଦେବ ଦେଶ ଟିକାଟକୁ ପ୍ରଭୁପାଦ ତାତ୍ପର୍ଯ୍ୟ ଲେଖିଲେ, ଯାହାର କିଛି ପାଇବାର ଅଛି ତାହା ନିଶ୍ଚିତ କିଛି କର୍ମ କରିବାକୁ ଅଛି, କିନ୍ତୁ ଏ ତ୍ରିଭୁବନରେ ଯାହାଙ୍କର କିଛି ପାଇବାର ନାହିଁ ବାସ୍ତବରେ ତାଙ୍କ କିଛି କରିବାର ନାହିଁ, ତଥାପି ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧ କ୍ଷେତ୍ରରେ କ୍ଷତ୍ରିୟମାନଙ୍କର ନେତା ହିସାବରେ ଯୁଦ୍ଧ କର୍ମ ନିଯୁକ୍ତ ଅଛନ୍ତି। ଏଠି ପ୍ରଭୁପାଦ ସୁନ୍ଦର ପଏଣ୍ଟ ଆଣିଲେ, ଏଇ ପଏଣ୍ଟଟାକୁ ଆମେ ମିସ୍ କରୁଥିଲେ। ପ୍ରଭୁପାଦ କହୁଛନ୍ତି ମୁଁ କାହିଁ କର୍ମ କରୁଛି ନା, ମୁଁ କ୍ଷତ୍ରିୟକୁଳରେ ଜନ୍ମ ହେଇଛି, ଆମ ହେଉଛି କ୍ଷତ୍ରିୟମାନଙ୍କର ଲିଡର, ଆମ ବଂଶମାନେ ସବୁ କ୍ଷତ୍ରିୟ ବଂଶ ଯଦୁ ବଂଶ, ଆମେ ଯଦି କ୍ଷତ୍ରିୟ ହେଇକି ମୁଁ ଧର୍ମ ଆଚରଣ ନ କରିବି ଅସୁବିଧା ହେଇଯିବ। ପ୍ରସଙ୍ଗରେ ଭଗବାନ କାହିଁ ଯୁଦ୍ଧ କରେନି, ଭଗବାନ ପ୍ରତିଶ୍ରୁତି ଦେଇଥିଲେ ମୁଁ ଯୁଦ୍ଧ କରିବିନି ବୋଲି, ଅସ୍ତ୍ର ଧରିବିନି ବୋଲି, ସେଥିପାଇଁ ପ୍ରଭୁପାଦ ସେଟାକୁ ଲେଖୁଛନ୍ତି। ତଥାପି ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧ କ୍ଷେତ୍ରରେ କ୍ଷତ୍ରିୟମାନଙ୍କର ନେତା ହିସାବରେ ଯୁଦ୍ଧ କର୍ମ ନିଯୁକ୍ତ ଅଛନ୍ତି, କାରଣ କ୍ଷତ୍ରିୟମାନଙ୍କର କର୍ତ୍ତବ୍ୟ ହେଲା ବିପଦରେ ପଡ଼ିଥିବା ବା ଦୁଃଖରେ ପଡ଼ିଥିବା ବ୍ୟକ୍ତିକୁ ସୁରକ୍ଷା ଦେବା। ଯଦିଓ ସେ ସମସ୍ତ ଶାସ୍ତ୍ର ନିର୍ଦ୍ଦେଶ ଠାରୁ ଉର୍ଦ୍ଧ୍ୱରେ, ତଥାପି ସେ ଏପରି କିଛି କର୍ମ କରନ୍ତି ନାହିଁ ଯାହା ଶାସ୍ତ୍ର ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି। ବ୍ରଜଦେଶଙ୍କ ଅନ୍ତିମ ଉଦ୍ଧାର ଏଇଟା, ଭଗବାନ ଶାସ୍ତ୍ର ଉର୍ଦ୍ଧ୍ୱରେ ସବୁ ଶାସ୍ତ୍ର ତାଙ୍କ ଗୁଣ କହିଛନ୍ତି ତାଙ୍କୁ ଅନୁସରଣ କରୁଛନ୍ତି, କିନ୍ତୁ ଲୋକ ଶିକ୍ଷାର୍ଥ ଶାସ୍ତ୍ର ନୀତି ରହିବ, ତେଣୁ ଆଚରଣ ଭଗବାନ ଏଥିପାଇଁ କର୍ମଟା କହିକି ଶିଖଉଛନ୍ତି ଆମକୁ, ଆମକୁ ଏଇଟା କରିବାକୁ ପଡ଼ିବ। କାଲିକି ଆମେ ଶୁଣିବା କେମିତି ଭଗବାନ କହୁଛନ୍ତି, ଯଦି ମୁଁ ଅର୍ଜୁନ ପ୍ରଶ୍ନ କରେ ଆପଣ ଯଦି କର୍ମ ନ କରନ୍ତି ଅସୁବିଧା କ'ଣ ହବ, ଆପଣ ତ ସ୍ୱୟଂ ଭଗବାନ କହିଲେ ନାହିଁ ନାହିଁ କର୍ମ ନ କଲେ ଅସୁବିଧା ହବ, ଲୋକମାନେ ଅସୁବିଧାରେ ପଡ଼ି। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ, ଶ୍ରୀ ଗୋପା ଶ୍ରୀ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ ଗୋପାଳ।